Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare.
संकीर्तन की जय विष्णुपाद ब्रह्मंस परिव्याजाचार्य श्री समद्गौर गोविंद गोस्वामी गुरु महाराज की जय विष्णुपाद ब्रह्मंस परिव्याजाचार्य अष्टोत्तर शत श्री स्वाद अभयचरणविंद भक्ति वेदांत स्वामी श्रील प्रभुपाद जी महाराज की जगद्गुरु श्रील भक्ति सिद्धांत सरस्वती ठाकुर प्रभुपाद जी महाराज की सच्चिदानंद श्री श्री भक्ति विनोद ठाकुर की जय आनंद कोटि वैष्णव वृंद की जय नामाचार्य हरिदास ठाकुर की जय प्रेम से कह श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौरभक्त वृंद की जय श्री श्री गौरताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी की जय श्री श्री गौर राधा गोपीनाथ जी की जय श्री श्री चैतन्य शिक्षाष्टकम की जय अनंत कोटि वैष्णव वृंद की संवेद गौर भक्त वृंद की निताय गौर प्रमानंदे हरि हरि ओम अज्ञानं तिमिरांधस्य ज्ञानंजनशलाकया चक्षुरुन्मीलितं येन तस्मै श्री गुरवे नमः श्री चैतन्य मनोभीष्टं स्थापितं येन भूतले स्वयं रूप कदा मह्यं ददाति स्वपदान्तिकं वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश्च श्रीरूपं सग्रजातं सहगणरघुनाथान्वितं तं सजीवं साद्वैतं सावधूतं परिजनसहितं कृष्णचैतन्यदेवम् श्रीराधा कृष्णपादं सहगणललिताश्च विशाखान्वितांश्च नमो विष्णुपदाय कृष्णप्रेष्ठाय भूतले श्रीमते भक्तिवेदांत स्वामिन्ते नामिने नमस्ते सरस्वतीदेवे गौरवाणी प्रचारिणे निर्विशेषशून्यवादी पाश्चात्यदेशतारिणे हे कृष्ण करुणा सिंधो दीनबंधो जगत्पते गोपेश गोपिका कंत राधाकंत नमस्तुते तप्त कंचन गौरंगी राधे वृंदावनेश्वरी वृषभानुसुते देवी प्रणमामि हरिप्रिये वंशाकल्पतरुभ्यश्च कृपा सिंधुभ्यैव च पतितानां पावनेभ्यो वैष्णवेभ्यो नमो नमः नमो महावदन्याय कृष्णप्रेमप्रदायते कृष्णाय कृष्णचैतन्य नाम्ने गौरत्विषे नमः जय श्री कृष्ण चैतन्य प्रभो नित्यानंद श्री अद्वैत गदाधर शिवासादि गौरभक्तवृंद हरे कृष्णा 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 हरे 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 राम 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 हरे हरे आजानुलंबित भुजो कनकावदातो संकेतने कवितरो कमलायताख्यो विश्वंभर द्विजवरो युवधर्मपालो वंदे जगत प्रिय परो करुणावतारो वंदे जगत प्रिय परो करुणावतारो वंदे जगत प्रिय करो करुणावतारो। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। ସର୍ବପ୍ରଥମେ ମୋର ପରମାରାଧ୍ୟ ଗୁରୁଦେବ ଶ୍ରୀ ସମୁଦ୍ର ରାଧା ଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜଙ୍କର ଉଭୟ ଚରଣ କମଳ ତଳେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ ପୂର୍ବକ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ଶ୍ରୀ ଶ୍ରୀମଦ ଗୌରୀ ଗୋବିନ୍ଦ ଗୋସ୍ୱାମୀ ଗୁରୁ ମହାରାଜ ତଥା ଶ୍ରୀଲ ପ୍ରଭୁପାଦ ମହାରାଜ ଶ୍ରୀ ଶ୍ରୀମଦ ସଚ୍ଚିଦାନନ୍ଦ ଭକ୍ତିବିନୋଦ ଠାକୁର ଏବଂ ସମସ୍ତ ସାଧୁ ଗୁରୁ ବୈଷ୍ଣବ ଆଚାର୍ଯ୍ୟଙ୍କର ଚରଣ କମଳ ତଳେ ନିଜକୁ ସମର୍ପିତ କରି କୃପା ଭିକ୍ଷା କରି ପ୍ରଭୁ ଶ୍ରୀ ଶ୍ରୀ ଗୌରନିତାଇ ଶ୍ରୀ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ଗୌର ରାଧା ଗୋପୀନାଥଜୀଙ୍କର ମହତ୍ କୃପାକୁ ଆସି ଦେଇ ଉପସ୍ଥିତ ସମସ୍ତ ସତା ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତ ନିବେଦନ ପୂର୍ବକ ବିଶେଷ କରି ଯେଉଁମାନେ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମାଧ୍ୟମରେ ଅନଲାଇନ୍ରେ ଦର୍ଶନ କରୁଛନ୍ତି ଶ୍ରବଣ କରୁଛନ୍ତି ସମସ୍ତ ଭକ୍ତମାନଙ୍କୁ ମୋର ପ୍ରଣତ ନିବେଦନ ଏବଂ ସମସ୍ତଙ୍କର କୃପା ଭିକ୍ଷା କରି ଚୈତନ୍ୟ ଶ୍ରୀଖ୍ରୀଷ୍ଟଙ୍କ କଥା କୀର୍ତ୍ତନ ନିଜକୁ ସମର୍ପିତ କରୁଛି। ପ୍ରସଙ୍ଗକ୍ରମେ ଆମେ ଶ୍ରବଣ କରି ଆସୁଛେ ଚୈତନ୍ୟ ଶ୍ରୀଖ୍ରୀଷ୍ଟଙ୍କର ପ୍ରଥମ ଶ୍ଳୋକ ଏବଂ ପ୍ରଥମ ଶ୍ଳୋକରେ ଯେଉଁ ସାତଟି ବସ୍ତୁ ଅଛନ୍ତି ତାକୁ ଆମେ ଆଲୋଚନା କରି ଆସୁଥିଲେ। ଚେତ ଦର୍ପଣ ମାର୍ଜନମ ଭବ ମହାଦାବାଗ୍ନି ନିର୍ବାପଣମ ଶ୍ରେୟ କୈରବ ଚନ୍ଦ୍ରିକା ବିତରଣ ବିଦ୍ୟା ବୋଧ ଜୀବନମ ଆନନ୍ଦମ ବୃଦ୍ଧିବର୍ଦ୍ଧନଂ ପ୍ରତିପଦଂ ପୂର୍ଣ୍ଣାମୃତ ଆସ୍ୱାଦନମ ସର୍ବତ୍ମ ସ୍ନପନଂ ପରଂ ବିଜୟତି ଶ୍ରୀକୃଷ୍ଣ ସଂକୀର୍ତ୍ତନମ। ସଂକୀର୍ତ୍ତନ ଯଜ୍ଞରେ ଯେଉଁମାନେ ନିଜକୁ ଆହୁତି ଦିଅନ୍ତି ସେମାନଙ୍କ ପାଖରେ ଏହି ସାତଟି ଫଳ ପରିଲକ୍ଷିତ ହୁଏ, ସେମାନେ ସାତଟି ଫଳ ପ୍ରାପ୍ତ ହୁଅନ୍ତି। ସେ ବିଷୟରେ ଆମେ ଆଲୋଚନା କରି ଆସୁଥିଲେ, ତେଣୁ ତା ବିଷୟରେ ଆଲୋଚନା କଲେ ତ ବହୁତ ସମୟ ସାପେ କେବଳ ସାଧୁଗୁରୁଙ୍କ କୃପକୁ ଆସି ଦେଇକି ଆମେ ଯାହା କିଛି ଆଲୋଚନା କରିଛେ ଏବଂ ଆଜି ତା'ର ଅନ୍ତିମ ଚରଣରେ ଆମେ ପ୍ରବେଶ କରିଛେ। ଆଜି ଆମେ ଅନ୍ତିମ ପର୍ଯ୍ୟାୟରେ ଶ୍ରବଣ କରିବା ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଗତକାଲି ଆମେ ଶୁଣିଥିଲେ ସର୍ବାତ୍ମ ସ୍ନପନ, ଆଜି ଆମେ ଶ୍ରବଣ କରିବା ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଶ୍ରୀକୃଷ୍ଣ ସଂକୀର୍ତ୍ତନ ଜୟ ହେଉ, ମହାପ୍ରଭୁ କହୁଛନ୍ତି ଯିଏ ସ୍ୱୟଂ ସଂକୀର୍ତ୍ତନ ଯଜ୍ଞକୁ ଜଗତରେ ପ୍ରଚଳନ କରିଛନ୍ତି, ଯିଏ ସ୍ୱୟଂ ନାମର ରହସ୍ୟ ଜାଣନ୍ତି, କାରଣ ସେ ସ୍ୱୟଂ ନାମ ହିଁ ନା ଭଗବାନ, ଭଗବାନଙ୍କ ନାମ ଭିତରେ କୌଣସି ଫରକ ନାହିଁ। ସ୍ୱୟଂ ଯିଏ ନିଜ ନାମକୁ ନେଇକି ଆସିଛନ୍ତି, ଗୋଲୋକର ପ୍ରେମଧନ ନାମକୁ ନେଇକି ଆସିଲେ, ତାକୁ ଜଗତରେ ପ୍ରଚାର କଲେ, ଆସ୍ୱାଦନ କଲେ, ଭକ୍ତମାନଙ୍କ ପାଇଁ ବହୁତ ସୁନ୍ଦର ଶିକ୍ଷା ଦେଲେ ଏବଂ ଶେଷରେ ସେ ନାମର ଗୁଣଗାନ କରୁଛନ୍ତି ଜୟ ହେଉ, ଦେଖିବେ କେତେ ସୁନ୍ଦର ସିଦ୍ଧାନ୍ତ ରହିଛି। ଯଦିଓ ଟୀକାର ବିଶେଷ କିଛି ନାହିଁ, କିନ୍ତୁ ଆଜି ଆମେ ଶୁଣିବା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଟୀକା। ଭକ୍ତିବୀରଣ ଠାକୁର ତ ତାଙ୍କର ଟୀକା ରଚନା କରିଛନ୍ତି ସମ୍ପୂର୍ଣ୍ଣ ଶ୍ରୀକ୍ରୀଷ୍ଣଙ୍କ ଉପରେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ବି ରଚନା କରିଛନ୍ତି, କାହିଁକି ନ ରଚନା କରିବେ କହୁନାହାନ୍ତି। ଓଡ଼ିଆରେ ହିନ୍ଦୀରେ ଗୋଟେ କଥା ନାହିଁ, କୌଣସି କଥା କୁହାଯାଏ ବାପା ଯଦି କ'ଣ ନା, ବାପା ଯଦି କ'ଣ କ'ଣ ଥୋଡ଼ା ଥୋଡ଼ା ଏମିତି କ'ଣ ନାହିଁ ନା, ପୁଅ ଥୋଡ଼ା ଥୋଡ଼ା, ବାପା ଯଦି ଚଢ଼େ ଘୋଡ଼ା ପୁଅ ତା'ର ଥୋଡ଼ା ଥୋଡ଼ା, ଓଡ଼ିଆରେ କଥା ଅଛି। ଏଇଟା ଏଇଟା ବାହ୍ୟ ଜଗତ ପାଇଁ, ଏଇଟା ସାଧାରଣ ଜନସମାଜଙ୍କ ପାଇଁ, କିନ୍ତୁ ଭକ୍ତିର ସିଦ୍ଧାନ୍ତ ଆପଣ ଦେଖନ୍ତୁ, ଭକ୍ତିବିନୋଦ ଠାକୁର ସେ କିଭଳି ସପ୍ତମ ଗୋସ୍ୱାମୀ ଆଉ ତାଙ୍କରି ପୁତ୍ର ସେ କିଭଳି ନ ହୋଇଥିବେ। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଜୀବନୀ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅଦ୍ୱିତୀୟ ସାଧୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଏଭଳି ପ୍ରଚାର କରୁଥିଲେ ଜଗତରେ କେହି ପ୍ରଚାର କରିନାହାନ୍ତି। ଆଉ ଦେଖନ୍ତୁ ପରମ୍ପରାଟା କିଭଳି, ଭକ୍ତିବିନୋଦ ଠାକୁରଙ୍କର ପୁତ୍ର କିଭଳି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଶିଷ୍ୟ ଦେଖନ୍ତୁ ସେ କିଭଳି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯେଉଁଭଳି ତାଙ୍କର ଶିଷ୍ୟ ବି ଠିକ୍ ସେଭଳି ଶୈଳ ପ୍ରଭୁପାଦ ମହାରାଜ। କେତେବେଳେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର କ୍ଲାସ୍ ହେଲା ଆପଣ ଶୁଣିବେ, ବହୁତ ସୁନ୍ଦର। ସେଭଳି ସାଧୁ ଯିଏ ହେଇନାହାନ୍ତି। ଆଉ ତାଙ୍କର ରଚନା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ବହୁତ ରଚନା ଅଛି। ଚୈତନ୍ୟ ଚରିତାନ୍ତର ଭାଷ୍ୟ ରଖିଛନ୍ତି, ଅମୃତ ପ୍ରଭା ଭାଷ୍ୟ, ବହୁତ ଉନ୍ନତ ରଚନା। ତେବେ ଆଜି ତାଙ୍କରି କିଛି ଆମେ ଆସ୍ୱାଦନ କରିବା। ସେ କ'ଣ କହିଛନ୍ତି, ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ତେଣୁ ଶ୍ରୀକୃଷ୍ଣ ସଂକୀର୍ତ୍ତନ ଏ ଯଜ୍ଞର ଜୟ ହେଉ। ଭକ୍ତିବିନୋଦ ଠାକୁର ଯାହା କହିଥିଲେ ଆମେ ତାକୁ ଆଗେ ଆଲୋଚନା କରିବା, ତାପରେ ଯିବା। ଭକ୍ତିବିନୋଦ ଠାକୁର କହୁଛନ୍ତି, ଏତତ୍ ସପ୍ତଗୁଣକ ସଚ୍ଚିଦାନନ୍ଦ ସ୍ୱରୂପ ଯୁଗଳ ବିଚିତ୍ର ଶ୍ରୀକୃଷ୍ଣସ୍ୟ ସଂକୀର୍ତ୍ତନ ବିଜୟତେ ବିଶିଷ୍ଟତୟା ସର୍ବକର୍ଷଣ ବର୍ତ୍ତତେ। ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଏହା ଉପରେ ଭକ୍ତିବିନୋଦ ଠାକୁରଙ୍କର କେବଳ ଏତିକି ଟୀକା। ଏତତ୍ ସପ୍ତଗୁଣକ, ସାତଟା ଗୁଣ ପୂର୍ବରୁ ଆମେ ଆଲୋଚନା କଲେ, ସଂକୀର୍ତ୍ତନ ଦ୍ୱାରା ସାତଟା ଗୁଣ ପ୍ରକଟ ହୁଏ, ଜୀବର ହୃଦୟରେ ସାତଟା ଲକ୍ଷଣ ପ୍ରକାଶିତ ହୁଏ, ଏ ସାତଟା ଧନର ଅଧିକାରୀ ହୁଏ ଜୀବ, ଆମେ ଆଲୋଚନା କରିସାରିଛେ। ଏତତ୍ ସପ୍ତଗୁଣକ ସଚ୍ଚିଦାନନ୍ଦ ସ୍ୱରୂପ ଯୁଗଳ ପ୍ରେମ ବିଚିତ୍ର ଲୀଳାପରଂ, କେତେ ସୁନ୍ଦର ସେ ରଚନା କରୁଛନ୍ତି। ରାଧାକୃଷ୍ଣଙ୍କର ଯୁଗଳ ପ୍ରେମ ଶ୍ରୀ ରାଧାକୃଷ୍ଣଙ୍କର ଅଦ୍ଭୁତ ଏବଂ ବିବିଧତାପୂର୍ଣ୍ଣ ପ୍ରଣୟ ଲୀଳାମାନଙ୍କ ଦ୍ୱାରା ପରିଶୋଭିତ। ଏଇ ହରେକୃଷ୍ଣ ମହାମନ୍ତ୍ର ନାମ ସଂକୀର୍ତ୍ତନ ଯଜ୍ଞ ବିଚିତ୍ର ଲୀଳାପରଂ ଶ୍ରୀକୃଷ୍ଣସ୍ୟ ସଂକୀର୍ତ୍ତନ ବିଜୟତେ। ଏଇ ଶ୍ରୀକୃଷ୍ଣ ସଂକୀର୍ତ୍ତନର ବିଜୟ ହେଉ, କିଭଳି ନା ବିଜେତେ ସଦୈବ, ସବୁ ସମୟରେ ଜୟ ହେଉ, ଜୟ ହେଉ, ଜୟ ହେଉ, ଗୁଣଗାନ କରାଯାଏ, ଗ୍ଲୋରିଫାଇ କରାଯାଏ, ମହାପ୍ରଭୁ ଗ୍ଲୋରିଫାଇ କରୁଛନ୍ତି, ଭଗବାନ ଆସି ଗ୍ଲୋରିଫାଇ କରୁଛନ୍ତି, କିଭଳି ନା ବିଶିଷ୍ଟତୟା ସର୍ବୋତ୍କର୍ଷଣ ବର୍ତ୍ତତେ। ବିଶିଷ୍ଟ ରୂପେ ସର୍ବୋତ୍କର୍ଷ, ସବୁ ସମୟରେ ଉଚ୍ଚ ସ୍ଥିତିରେ ରହୁ, ବର୍ତ୍ତମାନ ବି ରହୁ। ଆଉ ପ୍ରକୃତରେ ନାମ ହିଁ ସବୁଠୁ ଉଚ୍ଚ ସ୍ଥିତିରେ ଅଛି। ଜଗତର କେଉଁ ବସ୍ତୁ ଉଚ୍ଚ ସ୍ଥିତିରେ ଅଛି କହୁନାହାନ୍ତି, କୌଣସି ବସ୍ତୁ ଉଚ୍ଚ ସ୍ଥିତିରେ ନାହାନ୍ତି ଜଗତରେ, କୌଣସି ବସ୍ତୁ ନାହାନ୍ତି। ଭଗବାନଙ୍କଠୁ ମଧ୍ୟ ଉଚ୍ଚ ସ୍ଥିତିରେ ଯଦି କିଏ ଥାଆନ୍ତି, ସେ ହେଉଛନ୍ତି ଭଗବାନଙ୍କ ନାମ। ଭଗବାନଙ୍କଠୁ ଯଦି ଉଚ୍ଚ ସ୍ଥିତିରେ କିଏ ଅଛନ୍ତି, ତାହେଲେ ଆଚାର୍ଯ୍ୟମାନେ କୁହନ୍ତି ଭଗବାନଙ୍କଠୁ ଉଚ୍ଚ ସ୍ଥିତିରେ ଭଗବାନଙ୍କ ନାମ ହିଁ ଅଛନ୍ତି, ଭଗବାନଙ୍କଠୁ ଉଚ୍ଚ ସ୍ଥିତି ଆଉ କେହି ନାହାନ୍ତି, ଏସବୁ କଥା କହୁଛନ୍ତି। ସର୍ବୋତ୍କର୍ଷଣ ବର୍ତ୍ତତେ, ସବୁଠୁ ଉଚ୍ଚ ସ୍ଥିତି, ସବୁ ସମୟରେ ଏଇ ନାମ ରହୁ, ରହିଛି ବି ରହିବ ବି। ସେଥିପାଇଁ କହୁଛନ୍ତି ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ତେବେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କ'ଣ ଲେଖୁଛନ୍ତି ଦେଖନ୍ତୁ, କେତେ ସୁନ୍ଦର ସିଦ୍ଧାନ୍ତ ସିଦ୍ଧାନ୍ତ ଆଚାର୍ଯ୍ୟ, ସେ ଭକ୍ତି ସିଦ୍ଧାନ୍ତ ନାମ ବି ସେଭଳି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ। ସରସ୍ୱତୀ ଆଖ୍ୟା ତାଙ୍କୁ କେମିତି ମିଳିଥିଲା ଜାଣିଛନ୍ତି, ଦୀକ୍ଷା ପରେ ନୁହଁ, ଦୀକ୍ଷା ପୂର୍ବରୁ ତାଙ୍କୁ ସରସ୍ୱତୀ ଆଖ୍ୟା ମିଳିଥିଲା। ତାଙ୍କ ଲୀଳା ଯେତେବେଳେ ଶୁଣିବେ ଜାଣିବେ, ସେ ଦୀକ୍ଷା ନେବା ପୂର୍ବରୁ ସରସ୍ୱତୀ ପଦ ପାଇଥିଲେ, ମାନେ ଏତେ ବିଦ୍ୱାନ ସିଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ଏତେ ବିଦ୍ୱାନ ଆପଣ ମାନେ ନିଜ ବୁଦ୍ଧି ବଳରେ ଚିହ୍ନି ପାରିବେନି ତାଙ୍କୁ, ସେ କେଉଁ ସ୍ଥିତିର, ତାଙ୍କ ବିଦ୍ୱତ୍ତାକୁ ଆପଣ ମାପିପାରିବେନି। ଯେଉଁ ଶାସ୍ତ୍ରରେ, ଯେଉଁ ରସଶାସ୍ତ୍ର ହେଉ, ଯେଉଁ ବ୍ୟାକରଣ ଶାସ୍ତ୍ର ହେଉ, ଯେଉଁ ଆଷ୍ଟ୍ରୋଲୋଜି ହେଉ, ଗୋଟେ ଅଛି କ'ଣ ସୂର୍ଯ୍ୟ କ'ଣ ଗୋଟେ ଅଛି, ସେ ଆଷ୍ଟ୍ରୋଲୋଜି ନା କ'ଣ, ମାନେ କ'ଣ ସେ ଶାସ୍ତ୍ର ନାଁଟା ସ୍ମରଣ ଆସୁନି, ମାନେ ଯେଉଁ ଶାସ୍ତ୍ର ଭିତରେ ପ୍ରବେଶର ଅଧିକାର କାହାର ନାହିଁ, କେହି ପଶିପାରିବେନି, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତା ଉପରେ ଭାଷ୍ୟ ରଚନା କରିଛନ୍ତି, କ'ଣ ଆପଣ ବୁଝିବେ ତାଙ୍କୁ କୁହନ୍ତୁ। ସେଥିପାଇଁ ତାଙ୍କୁ ସରସ୍ୱତୀ ଆଖ୍ୟା ମିଳିଥିଲା ଦୀକ୍ଷା ପୂର୍ବରୁ, ଆଉ ଦୀକ୍ଷା ନାମ ବି ଦେଖୁନାହାନ୍ତି ତାଙ୍କର କେତେ ବଡ଼ ନାମ, ବାର୍ଷଭାନବୀ ଦୈତ
ତାଙ୍କର ପ୍ରଣାମ ମନ୍ତ୍ର ଦେଖୁନାହାନ୍ତି କେତେ ବଡ଼, ସବୁ ଆଚାର୍ଯ୍ୟଙ୍କଠୁ ଅଧିକା ପ୍ରଣାମ ମନ୍ତ୍ରଟା ତାଙ୍କର ସବୁଠୁ ବଡ଼ ନା ନାହିଁ? ଯେତେ ଆଚାର୍ଯ୍ୟଙ୍କର ପ୍ରଣାମ ମନ୍ତ୍ର ଦେଖନ୍ତୁ, ଭକ୍ତି ସିଦ୍ଧାନ୍ତ ଦଶର ସେଟା କ'ଣ ପ୍ରଣାମ ମନ୍ତ୍ର ବହୁତ ବଡ଼। ଭାବ ସେ ବେଟା ଜାଦା ନା, ଆଉ ଭକ୍ତିମନ ଠାକୁରଙ୍କ ଠୁ ତାଙ୍କ ପୁତ୍ର ବି ଅଧିକା। ହଁ, କୃଷ୍ଣ ସମ୍ବନ୍ଧ ବିଜ୍ଞାନ ଦାୟ ଦେଖୁନାହାନ୍ତି କେତେ ବଡ଼, ତାଙ୍କର ପ୍ରଣାମ ମନ୍ତ୍ର ଦେଖି ପୁରା ବହୁତ ବଡ଼। ସିଏ କ'ଣ ରଚନା କରୁଛନ୍ତି ଦେଖନ୍ତୁ, ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍। ସିଏ ଆଗେ ଆରମ୍ଭ କରିବେ ଭକ୍ତି, ଭକ୍ତିର ସିଦ୍ଧାନ୍ତ କ'ଣ, ଭକ୍ତି ସିଦ୍ଧାନ୍ତ ନା ପ୍ରଭୁପାଦଙ୍କର ଗୁରୁଟି। ଆମ ଧାରା ହେଉଛି ଭକ୍ତି ବିନୋଦ ଧାରା, ଭକ୍ତି ବିନୋଦ ଧାରା। ତେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କ'ଣ କହୁଛନ୍ତି, ଅନନ୍ତ ପ୍ରକାର ଆସୁ ସାଧନ ଭକ୍ତ ସୁ ଶ୍ରୀମଦ୍ ଭାଗବତେ ଶ୍ରୀ ହରିଭକ୍ତି ବିଳାସେ ଚ ଭକ୍ତି ଅଙ୍ଗାନି ବହୁଦା ବର୍ଣ୍ଣିତାନି। ଭକ୍ତି ଅଙ୍ଗାନି, ଭକ୍ତିର ଅଙ୍ଗ, ଅନନ୍ତ ପ୍ରକାର ଆସୁ ସାଧନ ଭକ୍ତି ସୁ, ଅନନ୍ତ ପ୍ରକାରର ସାଧନ ଭକ୍ତି ରହିଛି। ଅନନ୍ତ ମାନେ ଭକ୍ତିର ଅଙ୍ଗ ଅନନ୍ତ ପ୍ରକାର ରହିଛି, ଅନନ୍ତ ପ୍ରକାର। କିନ୍ତୁ ତାକୁ ମୋଟାମୋଟି ଭାବେ ତାକୁ ସଂକ୍ଷିପ୍ତ ଆକାରରେ ଶାସ୍ତ୍ରମାନଙ୍କରେ ବର୍ଣ୍ଣନା କରାହେଇଛି। କେଉଁଠି କେଉଁଠି କହୁଛନ୍ତି, ଶ୍ରୀମଦ୍ ଭାଗବତେ ଶ୍ରୀ ହରିଭକ୍ତି ବିଳାସେଚ ଭକ୍ତି ଅଙ୍ଗାନି ବହୁଧା ବର୍ଣ୍ଣିତାନି। ଭାଗବତମରେ ଏବଂ ହରିଭକ୍ତି ବିଳାସରେ ଭକ୍ତିର ବହୁତ ଅଙ୍ଗ ବର୍ଣ୍ଣନା ହେଇଛି, ଅନନ୍ତ ଅଙ୍ଗ ରହିଛି। କିନ୍ତୁ ଏ ଦୁଇଟି ଶାସ୍ତ୍ରରେ ଭକ୍ତିର ଅଙ୍ଗ ବର୍ଣ୍ଣନା ହେଇଛି, ସିଏ ବି କମ୍ ନୁହଁ, ବହୁତ ବର୍ଣ୍ଣନା ହେଇଛି। ବର୍ଣ୍ଣନା ହେଇଛି କି ନାହିଁ, ହରିଭକ୍ତି ବିଳାସ ଭକ୍ତର କେତୋଟି ଅଙ୍ଗ ବର୍ଣ୍ଣନା ହେଇଛି, ହରିଭକ୍ତି ବିଳାସ ଭକ୍ତର କେତେ ଅଙ୍ଗ ବର୍ଣ୍ଣନା ହେଇଛି? ହଁ, 64 ଅଙ୍ଗ। ହରିଭକ୍ତି ବିଳାସ ଆସିବ, ସେ କହିଛନ୍ତି ପୁରା ସ୍ପଷ୍ଟ। ଭାଗବତମରେ କେତୋଟି ଅଙ୍ଗ ବର୍ଣ୍ଣନା ହେଇଛି ଦେଖନ୍ତୁ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ କଥା କହିବେ। ହଁ, ଶ୍ରୀମଦ୍ ଭାଗବତେ ଶ୍ରୀ ହରିଭକ୍ତି ବିଳାସେ ଚ ଭକ୍ତି ଅଙ୍ଗାନି ବହୁଧା ବର୍ଣ୍ଣିତାନି, ବହୁତ ବର୍ଣ୍ଣନା ହେଇଛି। ପ୍ରାଧାନ୍ୟତଃ ଭକ୍ତି ସାଧନେ ଚତୁଷଷ୍ଠୀ ବିଧାନୀ ଭକ୍ତି ଅଙ୍ଗାନି ବୈଧି ବିଚାରଣ ତଥା ରାଗାନୁଗା ବିଚାରଣ ଚ କଥ୍ୟତେ। ଯେଉଁ ଭକ୍ତିର ସରି ହରିଭକ୍ତି ବିଳାସରେ ଯେଉଁ ବର୍ଣ୍ଣନା ହେଇଛନ୍ତି, 64 ପ୍ରକାର ତ ବର୍ଣ୍ଣନା ହେଇଛନ୍ତି ହରିଭକ୍ତି। ଆଚ୍ଛା, ଆମର ଭକ୍ତିର ସମୁଦ୍ର ସିନ୍ଦୁରୀ ବର୍ଣ୍ଣନା ଅଛନ୍ତି କିଛି, ଯଦି ବିଶେଷ ଇଏ ନାହିଁ, କିନ୍ତୁ ଅଙ୍ଗଗୁଡ଼ାକ ପ୍ରାୟ ହରିଭକ୍ତି ବିଳାସ ଅଛନ୍ତି, ବହୁତ ଅଙ୍ଗ ହରିଭକ୍ତି ବିଳାସ ବହୁତ ଅଙ୍ଗ ଅଛନ୍ତି। କିନ୍ତୁ ମୁଖ୍ୟତଃ ଚତୁଷଷ୍ଠୀ, ପ୍ରାଧାନ୍ୟତଃ ଭକ୍ତି ସାଧନେ ଚତୁଷଷ୍ଠୀ ବିଧାନି ଭକ୍ତି ଅଙ୍ଗାନି, ପ୍ରଧାନତଃ ଚତୁଷଷ୍ଠୀ 64 ଭକ୍ତିର ଅଙ୍ଗ ବର୍ଣ୍ଣନା ହେଇଛି। ସେ ଯେଉଁ 64 ଅଙ୍ଗ, ସେ ପୁଣି ଦୁଇ ପ୍ରକାରରେ 64 ଅଙ୍ଗକୁ ବର୍ଣ୍ଣନା କରାହେଇଛି। କ'ଣ କ'ଣ ଦୁଇ ପ୍ରକାର? ବୈଧି ବିଚାରଣ ତଥା ରାଗାନୁଗା ବିଚାରଣ ଚ କଥ୍ୟତେ। ବିଧି ମାର୍ଗ ବୈଧି ବିଚାରରେ ଏବଂ ରାଗାନୁଗା ବିଚାରରେ ଏଇ 64 ଅଙ୍ଗ ବର୍ଣ୍ଣନା ହେଇଛି। ବୈଧି କ'ଣ, ରାଗାନୁଗା କ'ଣ? ବୈଧି ବିଚାର କ'ଣ, ରାଗାନୁଗା ବିଚାର କ'ଣ? ବୈଧି ଭକ୍ତି, ରାଗାନୁଗା ଭକ୍ତି, ତାର ତ କିଛି ଗୋଟେ ଡେଫିନେସନ୍ ଥିବ, କ'ଣ ସେଇଟା ବୈଧି କ'ଣ? ଆଚ୍ଛା, ରାଗାନୁଗାଟା ବିଧି ଭାଙ୍ଗି ଦେଇକି, ଆଚ୍ଛା ସ୍ପଣ୍ଟାନିୟସ୍, ଦେଖନ୍ତୁ ସେଇଟା ଲେଖା ହେଇଛି। ଏଇଟା କହିଛନ୍ତି କି ବିଧି ଭକ୍ତି ରାଗାନୁଗା ଭକ୍ତି, ଏଇଟା କାହାର ନିର୍ଦ୍ଦେଶ, ଏଇଟା ମାନେ କାହାର ରଚନା? ରୂପ ଗୋସ୍ୱାମୀ, ବିଧି ଭକ୍ତି ରାଗାନୁଗା ଭକ୍ତି, ଏଇଟା ରୂପ ଗୋସ୍ୱାମୀଙ୍କର ବର୍ଣ୍ଣନା। ଦେଖନ୍ତୁ ଭାଗବତ ଲେଖା ହେଇଛି ସେ ବିଷୟରେ, ଶ୍ରୀ ରୂପ ଗୋସ୍ୱାମୀ ଡେସ୍କ୍ରାଇବ୍ସ ଟୁ ଷ୍ଟେଜେସ୍ ଅଫ୍ ଡିଭୋସନାଲ ସର୍ଭିସେସ୍। ଆପଣ ଦେଖିବେ ଏକାଦଶ ସ୍କନ୍ଦ ସପ୍ତମ ଅଧ୍ୟାୟର 11 ଶ୍ଲୋକର ପର୍ପଟ, ଶ୍ରୀ ରୂପ ଗୋସ୍ୱାମୀ ଡେସ୍କ୍ରାଇବ୍ସ ଟୁ ଷ୍ଟେଜେସ୍ ଅଫ୍ ଡିଭୋସନାଲ ସର୍ଭିସ, ଦୁଇଟା ଷ୍ଟେଜ୍, ଗୋଟେ ହେଉଛି ସାଧନ ଭକ୍ତି ଆଣ୍ଡ ସେକେଣ୍ଡ ୱାନ୍ ଇଜ୍ ରାଗାନୁଗା ଭକ୍ତି। ରାଗାନୁଗା ଭକ୍ତି ଇଜ୍ ଦ ଷ୍ଟେଜ୍ ଅଫ୍ ସ୍ପଣ୍ଟାନିୟସ୍ ଲଭ୍ ଅଫ୍ ଗଡ୍ ହେଡ଼। ରାଗାନୁଗା ଭକ୍ତି ହେଉଛି ସ୍ପଣ୍ଟାନିୟସ୍ ଲଭ୍, ମାନେ କ'ଣ ସ୍ପଣ୍ଟାନିୟସ୍ ଲଭ୍ ମାନେ ଗୋଟେ କ'ଣ ସ୍ୱାଭାବିକ 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 ତ ନା କ'ଣ ହେବ ତାର ଆଉ ଆଉ କିଛି ଆପ୍ରୋପ୍ରିଏଟ୍ ଶବ୍ଦ ଅଛି କି ସ୍ପଣ୍ଟାନିୟସ୍ ମାନେ ସ୍ପଣ୍ଟାନ ସ୍ୱତଃ ସ୍ୱତଃପ୍ରବୃତ୍ତ ସ୍ୱତଃ ସ୍ୱେଚ୍ଛାପ୍ରବୃତ୍ତ ହଁ ସ୍ପଣ୍ଟାନିୟସ୍ ମାନେ ସ୍ୱେଚ୍ଛା ମାନେ କ'ଣ କୁହାଯିବ ମାନେ ଗୋଟା ଶୁଦ୍ଧ ଭାବରେ ଆପଣ ତାର ବହୁତ ଶବ୍ଦ ଆପଣ ଦେଖିଲେ ଡିକ୍ସନାରୀ ବହୁତ ଶବ୍ଦ ଡିକ୍ସନାରୀ କଥା ଶୁଣିଲେ ଆପଣ ଆସିଯିବେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଡିକ୍ସନାରୀ ଜାଣିଛନ୍ତି ମାନେ ସେ ଡିକ୍ସନାରୀ ରଚନା କରିନାହାନ୍ତି ସେ ଏମିତି ଶବ୍ଦ ତାଙ୍କର ଇଂଲିଶ ପୁରା ହାଇ କ୍ଲାସ୍ ଇଂଲିଶ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ଇଂଲିଶକୁ ବିଦେଶୀମାନେ ବୁଝିପାରନ୍ତି ନା ଜାଣିଛନ୍ତି ବିଦେଶୀମାନଙ୍କ ମୁଣ୍ଡ ଖରାପ ହେଇଯାଏ କ'ଣ କହୁଛନ୍ତି ବାବା ଏ କେଉଁ ଇଂଲିଶ କହୁଛନ୍ତି ହଁ ବ୍ରହ୍ମସିଂହଟା ଆପଣ ଦେଖିବେ ବ୍ରହ୍ମସିଂହଟା ଦେଖିବେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଇଂଲିଶ ଡିକ୍ସନାରୀ ନଥିବ ସେ ଶବ୍ଦ ଏତେ ହାଇ କ୍ଲାସ୍ ଇଂଲିଶ 50 ଲକ୍ଷ ଶବ୍ଦ ତାଙ୍କର ମନରେ ମାନେ ଏଭଳି ସିଏ ଆଚାର୍ଯ୍ୟ ତ କ'ଣ ଏଇଟା ସ୍ପଣ୍ଟାନିୟସ୍ ଲଭ୍ ଆମେ ଏଇ ପଦରେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଆଡ଼କୁ ପଳେଇ ଯାଉଛି କାରଣ ଆଜି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର କିଛି ପଢ଼ୁଥିଲି ଶୁଣୁଥିଲି ସେଥିପାଇଁ ଆଚାର୍ଯ୍ୟମାନଙ୍କର ଆପଣ ଯେଉଁ ଆଚାର୍ଯ୍ୟଙ୍କର ଆପଣ ଶୁଣିବେ ଯେଉଁ ଆଚାର୍ଯ୍ୟଙ୍କର ଆପଣ ପଢ଼ିବେ ତାଙ୍କ ପ୍ରତି ଗୋଟେ ଆକର୍ଷଣ ରହିବ ସ୍ୱାଭାବିକ ଆପଣ ପଢ଼ୁନାହାନ୍ତି ଯାହାର ପଢ଼ିବେ ଆପଣ ଯାହାର ପଢ଼ିବେ ତାଙ୍କ ପ୍ରତି ଗୋଟେ ଭାବ ଆସିବ ଯାହା ବିଷୟରେ ଶୁଣିବେ ତାଙ୍କ ପ୍ରତି ଗୋଟେ ଭାବ ଆସିବ ତ ଏଇଠି ସେ କହୁଛନ୍ତି ରୂପ ଗୋସ୍ୱାମୀ ସ୍ପଣ୍ଟାନିୟସ୍ ଲଭ୍ ଅଫ୍ ଗଡ୍ ହେଡ୍ ଗୋଟେ ସ୍ୱଚ୍ଛ ମାନେ ସ୍ୱତଃ ଭଗବାନ ପ୍ରତି ଗୋଟେ ସ୍ୱତଃ ଆକର୍ଷଣ ସ୍ୱତଃ ସେ ଭାବରେ ଯେମିତି ଆମେ ଆମେ ସ୍ୱତଃ ଆସିପାରୁନେ ଯେମିତି ମଙ୍ଗଳାରତୀ ଆସିବା ସ୍ୱତଃ ଆସିପାରୁଛେ ଜବରଦସ୍ତ ଇଚ୍ଛା ହେଉନଥିବ ଆଲାର୍ମ ବାଜି ସାରିଥିବ ବେଳେବେଳେ ବନ୍ଦ କରି ଶୋଇପଡ଼ିଥିବା କି ଗୋଟେ ଆସି ଉଠିବାକୁ ପଡ଼ୁଛି ସ୍ୱତଃ କେଉଁଠି ରହିଲା ସ୍ୱତଃ ନାହିଁ ଆମେ ଯେଉଁ ସାଧନ କରୁଛେଟା ହେଉଛି ବିଧି ସେ କଥା କହୁଛନ୍ତି ହ୍ୱେର୍ ଏଜ୍ ସାଧନ ଭକ୍ତି ମିନ୍ସ ଦ କନ୍ସେଣ୍ଟିୟସ୍ ପ୍ରାକ୍ଟିସ୍ ଅଫ୍ ଦ ରେଗୁଲେଟିଭ୍ ପ୍ରିନ୍ସିପଲ୍ସ ଅଫ୍ ଡିଭୋସନାଲ୍ ସର୍ଭିସ୍ ଏଇଟା ହେଉଛି ସାଧନ ଭକ୍ତି ବା ବୈଧି ଭକ୍ତି ବିଧି ଭକ୍ତି ଆମକୁ ଗୋଟେ ପ୍ରକ୍ରିୟାରେ ଯିବା ପାଇଁ ପଡ଼ୁଛି ବିଧିଟା ଯଦି ନ ରହିବ ତାହେଲେ ବିଲକୁଲ ସମସ୍ତେ କ'ଣ ହେବେ ଲଗାମ ଛଡ଼ା ହେଇଯିବେ ନା ଯଦି ସମସ୍ତଙ୍କୁ କହିବ ଠିକ୍ ଅଛି ନାମ ତ କଳିଯୁଗର ଶ୍ରେଷ୍ଠ ବସ୍ତୁ ନାମ ତ ଅଛି ନାମ ତ ସାର ବସ୍ତୁ ମହାପୁରୁ ଆସି ନାମ କରିଛନ୍ତି ନାମ ଦେଇଛନ୍ତି ନାମର ଶିକ୍ଷା ଦେଇଛନ୍ତି ନାମ ପ୍ରଚାର କରିଛନ୍ତି ସବୁ କିଛି କରିଛନ୍ତି ତ ଆମେ କହିବା ଆମେ ଖାଲି ନାମ କରିବୁ ଆଉ କିଛି ବିଧି ମାନିବୁନି ତାହେଲେ ହେବ ହେବ ଆମେ ଖାଲି ନାମ କରିବା କିଛି ବିଧି ମାନିବାନି ହେବ ନାମ କରିପାରିବାନି ଯଦି ବିଧି ନ ମାନିବା ନାମ କରିପାରିବାନି ସେଥିପାଇଁ ପ୍ରଭୁପାଦ ବିଧି ସବୁ ରଖିଛନ୍ତି ମଙ୍ଗଳାରତୀ ଆସିବା ଦର୍ଶନାରତୀ ଆସିବା ଗୁରୁପୂଜା ଆସିବା ଏସବୁ ବିଧି ରଖିଛନ୍ତି ବିଧି ଯଦି ନ ରହିବ ଆପଣ ଦେଖୁନା ଯଦି ମଙ୍ଗଳାରତୀ ନ ରହିବ ତାହେଲେ ସମସ୍ତେ ଉଠିବେ ନା ଠିକ୍ ଟାଇମ୍ରେ ଜପ ଅଛି ସମସ୍ତେ ହଁ ଜପ ଆମେ କରିବୁ ଯେତେବେଳେ କରିବୁ ଅସୁବିଧା କ'ଣ ଅଛି ଏ ବିଧି ଥାଉ ଥାଉ କିଛି ଲୋକ କ'ଣ କିଛି ଭକ୍ତ ମଧ୍ୟ ଗ୍ରହଣ କରିପାରୁନାହାନ୍ତି ବିଧିଟା ରହୁ ରହୁ ମଧ୍ୟ ଗ୍ରହଣ କରାଯାଇପାରୁନି ଶରୀର ଆସକ୍ତି ଏତେ ଶରୀର ଅଭିନିବେଶଟା ଏତେ ରହୁଛି ଆଉ ଯଦି ବିଧି ଉଠାଇ ଦିଆଯିବ ତାହେଲେ ଯାହା ଭଜନ ହେଉଛି ସେତିକି ମଧ୍ୟ ହେବନି ପ୍ରଭୁବା ଜାଣନ୍ତି ସେଥିପାଇଁ ବିଧି ରଖିଲେ ଯଦି ବିଧି ନ ରହିବ ସକାଳୁ କେହି ଉଠିବେନି ସକାଳୁ ଜପ କରିବେନି ସମସ୍ତେ ଜାଣିଛନ୍ତି ଜପ କରିବେ କିନ୍ତୁ ଭାବିବେ ହଁ ଆମେ ତ ଜପ କରିବୁ ଅସୁବିଧା କ'ଣ ଅଛି ବାରଟାରେ କରିବୁ କେତେଟା ରହୁଛି ଜପ ବାରଟା ପରେ ହେବ ଦୁଇଟା ତିନିଟାରେ ଆରମ୍ଭ ହେବ ଜପ କିନ୍ତୁ ବିଧିଟା ରହିଛି କ'ଣ ପାଇଁ ପ୍ରଭୁପାଦ ବିଧି କରିଛନ୍ତି କାହିଁକି ବିଧିଟା କରାଯାଇଛି ଆମକୁ ଗୋଟେ ଧାରାରେ ଯିବା ପାଇଁ ସିଷ୍ଟମାଟିକାଲି ଯିବା ପାଇଁ ବିଧି ଯଦି ଆମେ ଉଲ୍ଲଂଘନ କରୁଛେ ଭକ୍ତିରେ ଆମେ କିଛି ଆସ୍ୱାଦନ କରିପାରିବାନି ସବୁ କରୁଥିବେ ସେଗୁଡ଼ାକ ସବୁ ପୁଣ୍ୟକୁ ଟ୍ରାନ୍ସଫର୍ ହେବ ହଁ ସେଟା ଆଲୋଚନା ହେଇଥିଲା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କ'ଣ କୁହନ୍ତି ଜାଣିଛନ୍ତି ବିଧି କଥାରେ ମୁଁ କହୁଛି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କୁହନ୍ତି ମଠରେ ରହିକି ଯିଏ ବିଧି ପାଳନ କରୁନି ସିଏ କ'ଣ ଜାଣିଛନ୍ତି ସିଏ ହେଉଛି ମଠ ମେଧି ଶୁଣିଛନ୍ତି ଏ ଶବ୍ଦ କେହି ମଠ ମେଧି ଯେମିତି ଗୃହସ୍ଥ ଗୃହସ୍ଥ ଯିଏ ଠିକ୍ ବିଧି ପାଳନ କରୁନି ତାକୁ କ'ଣ କୁହାଯାଉଛି ଗୃହ ମେଧି ଠିକ୍ ସେଭଳି ଆଶ୍ରମବାସ କରିକି ଯିଏ ଆଶ୍ରମର ବିଧି ପାଳନ କରୁନି ସିଏ ଗୃହ କ'ଣ ମଠ ମେଧି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ବାଣୀ ସିଏ ମଠ ମେଧି ବିଧିରେ ରହିଛି କାହିଁକି ଆଜି ଆମେ ଶୁଣୁଛେ ତାଙ୍କ ଟୀକା ଶୁଣୁଛେ ନା ତାଙ୍କରି ଟୀକା ଯେହେତୁ ଶୁଣୁଛେ ତାଙ୍କ କଥା ଆମେ ଆଲୋଚନା କରୁଛେ ଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ବାଣୀ ବହୁତ କଡ଼ା ବହୁତ କଡ଼ା ତାଙ୍କୁ ସମସ୍ତେ ଡରନ୍ତି ଜାଣିଛନ୍ତି ନା ମାୟାବାଦୀମାନେ ସବୁ ଡରନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ବରଂ ଭକ୍ତିବିନୋଦ ଠାକୁରଙ୍କ ସହିତ ତାଙ୍କର ଭଲ ପଡ଼େ ଭକ୍ତିବିନୋଦ ଠାକୁରଙ୍କୁ ଡରନ୍ତିନି କିନ୍ତୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଦେଖିଲା ମାନେ ମାୟାବାଦୀମାନେ ମେଦି ମାୟାବାଦୀମାନେ ଦେଖିଲା ମାନେ ଦୁଇ ଜଣ ଯାକୁ ଯେତେବେଳେ ଦେଖିଦେବେ ଭକ୍ତିବିନୋଦ ଠାକୁର ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଯଦି ଦେଖିଦେବେ ଦୁଇ ଜଣ ଏକାଠି ଅଛନ୍ତି ଜୟ ଗୌର ଗୌର ନିତାଏ ଗୌର ନିତାଏ କହିବେ ମାୟାବାଦୀ ଆନନ୍ଦ ଗୌର ନିତାଏ କୁହନ୍ତି କାହିଁକି ଜାଣନ୍ତି ଇଏ ବଡ଼ ତ ଠିକ୍ ଅଛି ଛୋଟ ଯିଏ ଇଏ ଭାରି ସାଙ୍ଗାତି ୟାକୁ ପାରି ହେବନି ହଁ ଇଏ ଛୋଟକୁ ପାରି ହେବନି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କୁ ପାରି ହେବନି ବହୁତ କଡ଼ା ତେଣୁ ବିଧିଟା ରହିଛି ବିଧି ନ ରହିଲା ମାନେ ଯିଏ ବିଧି ମାନିବନି ସେ ମଠରେ ରହିପାରେ କିନ୍ତୁ ବିଧି ଯଦି ମାନୁନି ସେ ହେଲା ମଠ ମେଧି ତାଙ୍କ ବାଣୀ ଶୁଣିବା ପାଇଁ କଡ଼ା ଲାଗିପାରେ ଯାହା ହେଇପାରେ ତ ମୁଁ କହୁନି ସେ ତାଙ୍କ ବାଣୀ ଆମେ ଯଦି ନ ମାନିବୁ ଆମ ପାଇଁ ମଧ୍ୟ ସେ ବାକ୍ୟ ପ୍ରଯୁଜ୍ୟ ସେ ଶବ୍ଦ ଆମ ପାଇଁ ମଧ୍ୟ ପ୍ରଯୁଜ୍ୟ ମଠ ମେଧି ତ ଛାଡ଼ନ୍ତୁ ସେ କଥା ଆମର ଏଠି ଆଲୋଚନା କରୁଛେ ସାଧନ ଭକ୍ତି ମିନ୍ସ ଦ କନ୍ସେଣ୍ଟିୟସ୍ ପ୍ରାକ୍ଟିସ୍ ଅଫ୍ ଦ ରେଗୁଲେଟିଭ୍ ପ୍ରିନ୍ସିପଲ୍ସ ଅଫ୍ ଡିଭୋସନାଲ୍ ସର୍ଭିସ୍ ରେଗୁଲେଟିଭ୍ ପ୍ରିନ୍ସିପଲ୍ସ ଯାହା ସବୁ ବିଧିବିଧାନ ରହିଛି ବିଧି ମାର୍ଗରେ ଯାହା ସବୁ ବିଧି ରହିଛି ତାକୁ କ'ଣ ଗୋଟେ ପାଳନ କରିବା କନ୍ସେଣ୍ଟିୟସ୍ ମାନେ କ'ଣ ତାର ଅର୍ଥଟା ମୁଁ ବୁଝିପାରୁନି ହଁ ବିବେକୀ ଭାବେ ବିବେକୀପୂର୍ଣ୍ଣ ଭାବେ ବିଚାର କରିକି ହଁ ଏଇଟା ମୋର କଲ୍ୟାଣ ଏଇଥିରେ ମୋର କଲ୍ୟାଣ ରହିଛି ଏଇ ବିଚାର ଯିବ ସେ ହିସାବରେ ସେ ବିଧିଟାକୁ ପାଳନ କରିବ ଆଉ ଯିଏ ବିଧିଟାକୁ ପାଳନ କରୁନି ତା ମାନେ ଭାବୁଛି କ'ଣ ମୋର କଲ୍ୟାଣ ହବ ନ ପାଳନ କଲେ ମଧ୍ୟ ହବ କେମିତି ହବ ଏଇଥିପାଇଁ ବିଧି ରହିଲା ତ ଏଠି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ସେ କଥା ହିଁ କହିଲେ ପ୍ରାଧାନ୍ୟତଃ ଭକ୍ତି ସାଧନେ ଚତୁଷ୍ଠୀ ବିଧାନୀ ଭକ୍ତି ଅଙ୍ଗାନୀ ବୈଧି ବିଚାରଣ ତଥା ରାଗାନୁଗା ବିଚାରଣ ଚ କଥ୍ୟତେ ଯେ 64 ଅଙ୍ଗ ଯେଉଁ ରହିଲେ ଯେ ବିଧି ଏବଂ ରାଗାନୁଗା ବିଚାରରେ ଏଇଟା 64 ଅଙ୍ଗ ରହିଛି ରାଗାନୁଗା ସ୍ତରକୁ ଯାଇନେ ଆମେ ବା ପଳେଇ ଆସିଲେଣି ଆମେ ରାଗା ସ୍ତରକୁ ଯାଇନେ ରାଗାନୁଗା ସ୍ତରରେ କେବଳ ଆଚାର୍ଯ୍ୟମାନେ ରହିଛନ୍ତି ସେମାନଙ୍କର ସ୍ୱାଭାବିକ ଭଗତି ତାଙ୍କର ଭାବଟା ସ୍ୱାଭାବିକ ଆମର ସ୍ୱାଭାବିକ ଆମର ମତେ ଲାଗୁଛି ଭଗବାନ ପାଖରେ ସ୍ୱାଭାବିକ ସ୍ୱାଭାବିକ ଲାଗୁନି ନା ତ ଏଇଭଳି ବିଧି ଦୁଇ ପ୍ରକାର ହେଲା ଏହି ହିସାବରେ 64 ଅଙ୍ଗ କରାଯାଇଛି ଏବଂ ତାପରେ କ'ଣ କହୁଛନ୍ତି ଶ୍ରୀମଦ୍ ଭାଗବତେ ଶ୍ରୀ ପ୍ରହ୍ଲାଦ ଉକ୍ତଭି ଶୁଦ୍ଧ ଭକ୍ତେ ସମୁଲ୍ଲେଖ ସମାଲକ୍ଷତେ ଭାଗବତମରେ ମଧ୍ୟ ଶ୍ରୀମଦ୍ ଭାଗବତେ ଶ୍ରୀ ପ୍ରହ୍ଲାଦ ଉକ୍ତଭି ପ୍ରହ୍ଲାଦ ମଧ୍ୟ ଭକ୍ତିର କଥା କହିଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ବାଣୀ ପ୍ରହ୍ଲାଦ ମଧ୍ୟ ଶୁଦ୍ଧ ଭକ୍ତିର ସମୁଲ୍ଲେଖ ସମାଲକ୍ଷତେ ଶୁଦ୍ଧ ଭକ୍ତିର ଉଲ୍ଲେଖ ମଧ୍ୟ ଭାଗବତମରେ ଦୃଶ୍ୟମାନ ହୁଏ କାହାଙ୍କ ମୁଖରେ ପ୍ରହ୍ଲାଦଙ୍କ ମୁଖରେ ଆସେ ପ୍ରହ୍ଲାଦ ଭାଗବତମର ଯେଉଁ ବାକ୍ୟ କହିଛନ୍ତି ଭକ୍ତିର କଥା କହିଛନ୍ତି କେତେଟା ଭକ୍ତି କହିଛନ୍ତି ନବଦା ଭକ୍ତି କହିଛନ୍ତି 64 ଭକ୍ତି ସେଇଠି କୁହାଗଲା ଭାଗବତମରେ ନବଦା ଭକ୍ତି କୁହାଗଲା ଆଚ୍ଛା ତାପରେ ଭକ୍ତିର ଅଙ୍ଗ ଆଉ କିଏ କହିଛନ୍ତି ଶାସ୍ତ୍ରରେ କୁହାଗଲା ଆଉ କିଏ କହିଛନ୍ତି ଭକ୍ତିର ଅଙ୍ଗ ଶ୍ରୀ ଗୌର ସୁନ୍ଦର କହୁଛନ୍ତି ଶ୍ରୀମଦ୍ ଗୌର ସୁନ୍ଦର ଗୌର ସୁନ୍ଦରଣାପି ଅଭିହିତଂ ଶ୍ରୀ ନାମ ସଂକୀର୍ତ୍ତନମ୍ ଏବ ନିଖିଳେଷୁ ଭକ୍ତି ଅଙ୍ଗେଷୁ ପ୍ରଧାନତମ ଅନୁଷ୍ଠାନମ୍ ଇତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲେ ଶ୍ରୀମଦ୍ ଗୌର ସୁନ୍ଦରଣ ଅପି ଗୌର ସୁନ୍ଦରଣ ଅପି ଅଭିହିତଂ ଶ୍ରୀ ନାମ ସଂକୀର୍ତ୍ତନମ୍ ଏବ ନାମ ସଂକୀର୍ତ୍ତନ ହେଉଛି ନିଖିଳେଷୁ ଭକ୍ତି ଅଙ୍ଗେଷୁ ଯେତେ ସବୁ ଭକ୍ତିର ଅଙ୍ଗ ରହିଛି ସବୁ ଭକ୍ତି ଅଙ୍ଗ ଭିତରେ ପ୍ରଧାନତମ ଅନୁଷ୍ଠାନମ୍ ଇତି ସମସ୍ତ ଭକ୍ତି ଅଙ୍ଗମାନଙ୍କ ମଧ୍ୟରେ ପ୍ରଧାନ ଭକ୍ତି ଅଙ୍ଗ ବୋଲି ଶ୍ରୀମଦ୍ ଗୌର ସୁନ୍ଦର ଏଟାକୁ ଅଭିହିତ କରିଛନ୍ତି ଦେଖନ୍ତୁ ଭକ୍ତିର କେତେ ଅଙ୍ଗ ରହିଲା ବିଧି କ'ଣ କି ବିଧି ସାଧାରଣ ବିଧି ବିଧି ମାର୍ଗ ଏବଂ ରାଗାନୁଗା ମାର୍ଗ ହିସାବରେ 64 ପ୍ରହଲ୍ଲାଦ ମହାରାଜଙ୍କ ବାକ୍ୟ ହିସାବରେ ନ, କିନ୍ତୁ ଗୌରସୁନ୍ଦର କହିଲେ କ'ଣ, କେବଳ ଶ୍ରୀନାମ ସଂକୀର୍ତ୍ତନ ଚେତନ ଚେତନ ସେ କଥା ନାହିଁ କି, ଅନ୍ତିଳିଳା ସେ କଥା ଅଛି ନା, ଭଜନର ମଧ୍ୟେ ଶ୍ରେଷ୍ଠ ନବବିଧା ଭକ୍ତି, ଭଜନର ମଧ୍ୟେ ଶ୍ରେଷ୍ଠ ନବବିଧା ଭକ୍ତି, କୃଷ୍ଣ ପ୍ରେମ କୃଷ୍ଣ ଦିତେ ଧରେ ମହାଶକ୍ତି, କୃଷ୍ଣ ପ୍ରେମ କୃଷ୍ଣ ଦିତେ ଧରେ ମହାଶକ୍ତି, ତାର ମଧ୍ୟେ ସର୍ବଶ୍ରେଷ୍ଠ ନାମ ସଂକୀର୍ତ୍ତନ, ତାର ମଧ୍ୟେ ସର୍ବଶ୍ରେଷ୍ଠ ନାମ ସଂକୀର୍ତ୍ତନ, ନିରପରାଧେ ନାମ ଲଇଲେ ପାଏ ପ୍ରେମ ଧନ, ନିରପରାଧେ ନାମ ଲଇଲେ ପାଏ ପ୍ରେମ ଧନ, ଇ ହେଲା ମହାପ୍ରଭୁଙ୍କର ବାକ୍ୟ। ଶ୍ରୀମନ୍ ମହାପ୍ରଭୁ ଶ୍ରୀମଦ୍ ଗୌରସୁନ୍ଦରଣ ଅପି ଅଭିହିତଂ ଶ୍ରୀ ନାମ ସଂକୀର୍ତ୍ତନମ ଏବଂ ନିଖିଳେଶୁ ଭକ୍ତ୍ୟଙ୍ଗେଶୁ ପ୍ରଧାନତମ ଅନୁଷ୍ଠାନମ ଇତି, ପ୍ରଧାନତମ ଅନୁଷ୍ଠାନ, ପ୍ରଧାନ ନୁହଁ, କେତେ ସୁନ୍ଦର ଶବ୍ଦ ଦେଖନ୍ତୁ, ପ୍ରଧାନ, ପ୍ରଧାନତର, ପ୍ରଧାନତମ, କ'ଣ କହୁଛନ୍ତି, ପ୍ରଧାନତମମ, ପ୍ରଧାନତମ ଅନୁଷ୍ଠାନମ ଇତି, ପ୍ରଧାନତମ ଅନୁଷ୍ଠାନ କ'ଣ, ସଂକୀର୍ତ୍ତନ, ସେଇଥିପାଇଁ କହିଲେ ପରମ ବିଜୟ ଶ୍ରୀକୃଷ୍ଣ ସଂକୀର୍ତ୍ତନ ପ୍ରଧାନତମ ଅଙ୍ଗମ, ସେ କଥା କହୁଛନ୍ତି ଭଜନର ମଧ୍ୟ ଶ୍ରେଷ୍ଠ ନବବିଧା ଭକ୍ତି, ଭଜନ ମଧ୍ୟରେ ଶ୍ରେଷ୍ଠ ହେଉଛି ନବବିଧା ଭକ୍ତି। ଚଉଷଠି ଅଙ୍ଗ ଯେଉଁ ରହିଲା, ଅନନ୍ତ ଅଙ୍ଗ ରହିଛି, ଅନନ୍ତ ଅଙ୍ଗ ଭିତରୁ ପୁଣି ଚଉଷଠି, ଚଉଷଠି ଅଙ୍ଗ ଭିତରୁ ପୁଣି ଶ୍ରେଷ୍ଠ ହେଲେ ନବଧା ଭକ୍ତି। ନବଧା ଭକ୍ତିରେ କ'ଣ ହୁଏ, କୃଷ୍ଣ ପ୍ରେମ କୃଷ୍ଣ ଦିତେ ଧରେ ମହାଶକ୍ତି, କୃଷ୍ଣ ପ୍ରେମ ଦେଇପାରନ୍ତି, ସ୍ୱୟଂ କୃଷ୍ଣ ପ୍ରାପ୍ତ ହୋଇପାରିବେ, କାରଣ କୃଷ୍ଣଙ୍କର ଶକ୍ତି ସିଟ୍ ରହିଛି। ଏବଂ ତାର ମଧ୍ୟ ସର୍ବଶ୍ରେଷ୍ଠ ନାମ ସଂକୀର୍ତ୍ତନ, ତା ଭିତରେ ପୁଣି ସର୍ବଶ୍ରେଷ୍ଠ ରହିଲେ ନାମ ସଂକୀର୍ତ୍ତନ, ନିରପରାଧେ ନାମ ଲଇଲେ ପାଏ ପ୍ରେମ ଧନ, ନିରପରାଧେ ଯଦି ନାମ ନେବେ ତାହେଲେ ପ୍ରେମ ପାଇବେ। ଶ୍ରୁତିରେ ମଧ୍ୟ କୁହାଯାଇଛି ହରିନାମ ହେଉଛି ଶ୍ରେଷ୍ଠ, ଶ୍ରୁତିରେ କୁହାଯାଇଛି ଏତତ୍ ଆଲମ୍ବନଂ ଶ୍ରେଷ୍ଠ ଶ୍ରେଷ୍ଠମ୍, ଏତତ୍ ଆଲମ୍ବନ ପରମଂ, ସୂତ୍ରରେ କଥା ବି ରହିଛନ୍ତି, ଏତତ୍ ଏତତ୍ ହରେନାମ, ହରେନାମ ହେଉଛନ୍ତି ଶ୍ରେଷ୍ଠ, ହରେନାମ ହେଉଛନ୍ତି ପରମ, ସୂତ୍ରରେ ବି ଏକଥା ରହିଛନ୍ତି, ହରିନାମ ଶ୍ରେଷ୍ଠ ହରିନାମ ପରମ। ସେଥିପାଇଁ ସବୁ ସାଧନ ଭିତରେ ଶ୍ରେଷ୍ଠ ରହିଲେ କ'ଣ, ହରେନାମ। ସେଥିପାଇଁ ଆମର ସେ ଶ୍ଳୋକ ସମସ୍ତେ ପ୍ରଚାରରେ ସମସ୍ତେ ୟୁଜ୍ କରନ୍ତି, ହରେ ନାମ ହରେ ନାମ ଏବ କେବଳମ କଳୌ ନାସ୍ତିଏବ 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 ଗତିରନ୍ୟଥା, କାହିଁକି ଏଇଟା କୁହାଯାଉଛି, ଏ ଶ୍ଳୋକରେ କେତେ ବିଶେଷଣ ରହିଛି, ହରେ ନାମ ହରେ ନାମ ହରେ ନାମ ତିନି ଥର କୁହାଗଲା, ତିନି ଥର କୁହାଗଲା ହରେ ନାମ ହରେ ନାମ ହରେ ନାମ, ପୁଣି କୁହାଯାଉଛି କ'ଣ, ଏବ ହରେ ନାମ ଏବ କେବଳମ କଳୌ ନାସ୍ତିବ 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 ଗତିରନ୍ୟଥା, ସେ ତିନି ଥର କୁହାଗଲା ହରିନାମ ପୁଣି ଏବ ଶବ୍ଦ ଲାଗିଲା, କ'ଣ ପାଇଁ ତିନି ଥର କୁହାଗଲା, କାହିଁକି ଏବ ଶବ୍ଦ କାହିଁକି ଲାଗିଛି, ତାର କାରଣ ବି ରହିଛି, ଚୈତନ୍ୟ ଚୈତନ୍ୟ ସବୁ ବର୍ଣ୍ଣନା ହେଇଛି, କ'ଣ ଲେଖା ହେଇଛି ଦେଖୁନାହାନ୍ତି, ସମସ୍ତେ ଆମେ ଗାନ କରୁଛେ ନା, କଳି କାଳେ ନାମ ରୂପେ କୃଷ୍ଣ ବତାର, କଳି କାଳେ ନାମ ରୂପେ କୃଷ୍ଣ ଅବତାର, ନାମ ହୈତେ ହୟ ସର୍ବ ଜଗତ ନିସ୍ତାର, ନାମ ହୈତେ
ହୟ ସର୍ବ ଜଗତ ନିସ୍ତାର ଦାର୍ଯ୍ୟ ଲାଗି ହରେ ନାମ ଉକ୍ତି ତିନି ବାର ଦାର୍ଯ୍ୟ ଲାଗି ହରେ ନାମ ଉକ୍ତି ତିନି ବାର ଜଡ ଲୋକ ବୁଝାଇତେ ପୁନରେ ବକାର ଜଡ ଲୋକ ବୁଝାଇତେ ପୁନରେ ବକାର
ଦେଖନ୍ତୁ କାହିଁକି ତିନି ଥର କୁହାହେଲା, କାହିଁକି ଏବ ଶବ୍ଦ ଲାଗିଛି, ଏଠି ବ୍ୟାଖ୍ୟା ଅଛି। କଳିକାଳେ ନାମ ରୂପେ କୃଷ୍ଣ ଅବତାର, ନାମ ରୂପରେ କୃଷ୍ଣ ସ୍ୱୟଂ ଆସିଲେ ଅବତାର ନେଇକି, ଏବଂ ନାମ ହୁଏତେ ହୟ ସବ ଜଗତ ନିସ୍ତାର, ନାମରେ ସବୁ ଜଗତର ସମସ୍ତେ ନିସ୍ତାର ପାଇବେ, ପ୍ରେମ ପାଇବେ, କୃପା ପାଇବେ, ସମସ୍ତେ ଜାଣିବେ। ତ ତିନି ଥର କାହିଁ କୁହାହେଲା ହରେ ନାମ ହରେ ନାମ ହରେ ନାମ, ପୁଣି ଏବ ତିନି ଥର କୁହାଇଛି। ଏଥିପାଇଁ କହୁଛନ୍ତି ଦାଢ଼୍ୟ ଲାଗି ହରେ ନାମ ଉକ୍ତି ତିନିବାର, ଦାଢ଼୍ୟ ଦାଢ଼୍ୟ ମାନେ ଦୃଢ଼ତା ପାଇଁ, ଗୋଟେ କଥାକୁ ଦୃଢ଼ତାର ସହିତ ପ୍ରତିପାଦନ କରିବା ପାଇଁ ତିନି ଥର କୁହାଯାଇଛି। ଯେମିତି କହନ୍ତି ସତ୍ୟ 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 ତ୍ରିବାର ସତ୍ୟ କହୁଛି, ତ୍ରିବାର ସତ୍ୟ ଦାଢ଼୍ୟତା ପାଇଁ, ଏ ଦୃଢ଼ତା ପାଇଁ ତିନି ଥର କୁହାହେଉଛି ହରେ ନାମ ହରେ ନାମ ହରେ ନାମ। ହଁ ପୁଣି ନାହିଁ 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 ତିନି ଥର କୁହାହେଉଛି, ନାସ୍ତେ ହେବ ନାସ୍ତେ ହେବ ନାସ୍ତେ ହେବ ତିନି ଥର। ଆଚ୍ଛା ଏବ ଶବ୍ଦ କାହିଁ କୁହାହେଲା, ଏବ ଶବ୍ଦ କହୁଛନ୍ତି ଜଡ଼ ଲୋକ ବୁଝାଇତେ ପୁନର୍ ଏବ କାର, ଜଡ଼ ଲୋକଙ୍କୁ ବୁଝାଇବା ପାଇଁ ପୁଣି ଏବ କାର, ଏବ ଶବ୍ଦ ଏବ ବିଶେଷଣ ପ୍ରୟୋଗ ହେଇଛି। ଜଡ଼ ଲୋକମାନେ ଅଜ୍ଞାନୀ ଲୋକ, ଯେଉଁମାନଙ୍କର ଜ୍ଞାନ ନାହିଁ, ବୁଝିନାହାନ୍ତି, ବୁଝିପାରୁନାହାନ୍ତି, ନାମ ଉପରେ ଯାହାର ଶ୍ରଦ୍ଧା ନାହିଁ, ନାମ ଉପରେ ଯାହାର ବିଶ୍ୱାସ ନାହିଁ, ନାମର ମହିମା ଯେଉଁମାନେ ଜାଣିନାହାନ୍ତି, ଆଉ ବିଶେଷ କରି ପୂର୍ଣ୍ଣ ଶାସ୍ତ୍ର ମର୍ମ ଯେଉଁମାନେ ଜାଣିନାହାନ୍ତି, ସେମାନେ କମ୍ ସେ କମ୍ ନାମ ଉପରେ ଦୃଢ଼ ବିଶ୍ୱାସ ହେବା ଉଚିତ। ଶାସ୍ତ୍ରର ମର୍ମ କ'ଣ, ସବୁ ଶାସ୍ତ୍ର ମର୍ମ ସମସ୍ତେ ଜାଣିପାରିବେ ନା? ଶାସ୍ତ୍ରରେ ଯେତେ ମର୍ମ ଅଛି କିଏ ଜାଣିବ କହିଲେ? ଶାସ୍ତ୍ର ତ ସେଥିପାଇଁ ଆମର ଆଚାର୍ଯ୍ୟମାନେ ଶାସ୍ତ୍ର ରଚନା କରିସାରିଲା ପରେ କ'ଣ କଲେ, ବୃନ୍ଦାବନରେ ସମାଧି ଦେଇଦେଲେ। କାହିଁକି ଦେଇଦେଲେ, କାହିଁକି ସମାଧି ଦେଇଦେଲେ? କାରଣ ସେମାନେ ଜାଣନ୍ତି କଳିଯୁଗରେ କେହି ଶାସ୍ତ୍ର ପଢ଼ିପାରିବେ ନାହିଁ, ସମୟ ତ ନାହିଁ, ଆଉ ସମସ୍ତେ ଗୋଟିଏ କଥା କହିବେ, ଆମର ସମୟ ନାହିଁ। ଆଜ୍ଞା ସମୟ କାହିଁ, ଆମେ ପ୍ରଚାର କରିବା ପାଇଁ ଯାଉ ଗୀତା ଦେଲେ ଲୋକ କହୁନାହାନ୍ତି, ଆଜ୍ଞା ସମୟ କାହିଁ, କିରେ ଗୀତା ପଢ଼ିବା ପାଇଁ ସମୟ ନାହିଁ ନା? କେତେ କାର୍ଯ୍ୟ କରିବା ପାଇଁ ସମୟ ଅଛି, ଗୀତା ପଢ଼ିବା ପାଇଁ ସମୟ ନାହିଁ, ଆଉ ଅଲଗା ଶାସ୍ତ୍ର ପଢ଼ିବା ପାଇଁ କାହା ପାଖରେ ସମୟ ରହିବ? ଶାସ୍ତ୍ର ପଢ଼ିବା ପାଇଁ ଯଦି ସମୟ ନାହିଁ, ଶାସ୍ତ୍ର ମର୍ମ ଜାଣିବେ କେମିତି? ତ ସେମାନଙ୍କୁ କୁହାହେଉଛି ଜଡ଼ ଲୋକ, ଅଜ୍ଞ ଲୋକ। ଜଡ଼ ଲୋକ ବୁଝାଇତେ ପୁନର୍ ଏବ କାର, ଜଡ଼ ଲୋକମାନଙ୍କୁ ବୁଝାଇବା ପାଇଁ ପୁଣି ଏବ କାର କୁହାଗଲା। ଏବ କାର ଶବ୍ଦ ନିଶ୍ଚୟାତ୍ମକ ଅବ୍ୟୟ, ଏବ ହେଉଛି ନିଶ୍ଚୟାତ୍ମକ ଅବ୍ୟୟ ଶବ୍ଦ ହେଉଛି ଏବ, ଏବ ମାନେ ନିଶ୍ଚିତ ଭାବେ ନା? ତ ଏ ଯେଉଁ ନିଶ୍ଚୟାତ୍ମକ ଅବ୍ୟୟ ଶବ୍ଦ ହେଉଛି ଏବ କାର, ଏଟା ପ୍ରୟୋଗ ହେଇଛି। ପ୍ରୟୋଗ କରିବାର ଉଦ୍ଦେଶ୍ୟ କ'ଣ, ଅଲଗା କାରଣ ବି ଅଛି, ହେଲା ଜଡ଼ ଲୋକ ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ପାଇଁ ଏଇଟା କୁହାଗଲା। ଆଚ୍ଛା ଯେଉଁମାନେ ଜାଣିଛନ୍ତି, ଯେଉଁମାନେ ଶାସ୍ତ୍ର ମର୍ମ ଜାଣିଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଏବ ଶବ୍ଦ ପ୍ରୟୋଗ ହେଇଛି। ଯେଉଁମାନେ ଜାଣିନାହାନ୍ତି ସେମାନଙ୍କ ପାଇଁ ଏବ ଶବ୍ଦ ପ୍ରୟୋଗ ହେଲା, ନିଶ୍ଚୟାତ୍ମକ ଅବ୍ୟୟ ଶବ୍ଦ ପ୍ରୟୋଗ ହେଇଛି। ଯେଉଁମାନେ ଜାଣିଛନ୍ତି ସେମାନଙ୍କୁ ମଧ୍ୟ ସୂଚନା ଦିଆଯାଉଛି, ତୁମେ ଯଦି ଶାସ୍ତ୍ର ମର୍ମ ଜାଣିଛ ତାହେଲେ ଶାସ୍ତ୍ର ଖୋଜ, ଶାସ୍ତ୍ର ଭିତରେ ଦେଖ କ'ଣ ସିଦ୍ଧାନ୍ତ ଅଛି। ଯେତେ ଶାସ୍ତ୍ର ତୁମେ ଘାଣ୍ଟିବ, ଯେତେ ଶାସ୍ତ୍ରକୁ ତର୍ଜମା କରିବ, ଯେତେ ଶାସ୍ତ୍ର ସିଦ୍ଧାନ୍ତକୁ ତୁମେ କ'ଣ ଖୋଜିବ, ଶେଷରେ ଯାଇକି ପହଞ୍ଚିବ କେଉଁଠି, ହରେ ନାମ ହରେ ନାମ ହରେ ନାମ ଏବ କେବଳ। ତେଣୁ ଯେଉଁମାନେ ଶାସ୍ତ୍ର ମର୍ମ ଜାଣିନାହାନ୍ତି ସେମାନଙ୍କ ପାଇଁ ବି କୁହାଗଲା, ଆଉ ଯେଉଁମାନେ ଶାସ୍ତ୍ର ମର୍ମ ଜାଣିଛନ୍ତି ସେମାନଙ୍କ ପାଇଁ ମଧ୍ୟ କୁହାଗଲା। ତୁମେ ଯଦି ଶାସ୍ତ୍ର ମର୍ମ ଜାଣିଛ ତାହେଲେ ମର୍ମ ଖୋଜି 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 ଯାଅ, ଶେଷରେ ପହଞ୍ଚିବ ହରିନାମ, ହରିନାମଟା ହେଉଛି ସାର ବସ୍ତୁ। ଏ ସାଧାରଣ ଲୋକମାନଙ୍କ ପାଇଁ ସେଇଟା ବି ଶିକ୍ଷା, ସାଧାରଣ ଲୋକମାନଙ୍କ ପାଖରେ ଆମେ ସେ କଥା କହୁନେ କି, ସେମାନଙ୍କୁ ଅତି ସହଜରେ ବୁଝି କ'ଣ ବୁଝାଇ ଦିଆଯାଏ, ସାର ବସ୍ତୁ ହେଉଛି ନାମ, କେମିତି ବୁଝାଉଛନ୍ତି ସହଜରେ, ସହଜରେ ବୁଝାଇ ଦିଆଯାଏ ନା ସେମାନଙ୍କୁ, ନାମଟା ହେଉଛି ସାର ବସ୍ତୁ ବୋଲି। ଆରେ ମଲା ସମୟରେ କ'ଣ କହୁଛ, ମରିବା ସମୟରେ କ'ଣ କହୁଛ, ହରିନାମ ସତ୍ୟ ରାମ ନାମ ସତ୍ୟ କହୁନ, ତାହେଲେ ସତ୍ୟ ବସ୍ତୁ ଆଉ କିଏ ରହିଲେ? ଶାସ୍ତ୍ର ସବୁ କଥା ରହିଛନ୍ତି, କର୍ମ ରହିଛନ୍ତି, ଜ୍ଞାନ ରହିଛନ୍ତି, ଯୋଗ ରହିଛନ୍ତି, ତପସ୍ୟା ରହିଛନ୍ତି, ଧ୍ୟାନ ରହିଛନ୍ତି, ଦାନ ରହିଛନ୍ତି, ତୀର୍ଥ ରହିଛନ୍ତି, ସବୁ କିଛି ରହିଛନ୍ତି। ଅନ୍ତିମ ସମୟରେ କାହିଁକି କହୁଛ ନାମ ସତ୍ୟ, ତୀର୍ଥ ସତ୍ୟ କହୁନ, ଯଜ୍ଞ ସତ୍ୟ କହୁନ, ଦାନ ସତ୍ୟ କହୁନ, ସେଗୁଡ଼ାକ ତ ଗୋଟେ ଗୋଟେ ଅଙ୍ଗ ନା, ଧ୍ୟାନ, ଧ୍ୟାନ ସତ୍ୟ କହୁନ, ଯୋଗ, ତପସ୍ୟା, କେତେ ସାଧନ ସବୁ ରହିଛି ଜଗତରେ, ଠିକ୍ ଅଛି, ଏ ସାଧନଗୁଡ଼ାକ ତ ଶାସ୍ତ୍ରରେ ଅଛି, ଶାସ୍ତ୍ରରେ ତ ସାଧନ ରହିଛି ନା, କିନ୍ତୁ ଅନ୍ତିମ ସମୟରେ ସେମାନେ କ'ଣ କହୁଛନ୍ତି, ନାମ ସତ୍ୟ କହିବେ ନା, ତାହେଲେ ଶାସ୍ତ୍ର, ସବୁ ଶାସ୍ତ୍ର ମର୍ମଟା କ'ଣ ରହିଲା, ନାମ ରହିଲା। ତେଣୁ ଜଡ଼ ଲୋକ ବୁଝାଇତେ ପୁନର୍ଏବକାର, ଜଡ଼ ଲୋକମାନଙ୍କୁ ବୁଝାଇବା ପାଇଁ ଏବକାର ଶବ୍ଦ କୁହାଗଲା, ଆଉ କୌଣସି ସିଦ୍ଧାନ୍ତ ନାହିଁ, କେବଳ ନାମ। ସେଥି ଆମେ କେଉଁ ପଏଣ୍ଟରେ ଆଲୋଚନା କରୁଛେ, ସବୁବେଳେ ଗୋଟେ ପଏଣ୍ଟକୁ ଆପଣ ଧ୍ୟାନ ରଖିବେ, କାରଣ ଆମର ଟ୍ରାକ୍ ବାହାରକୁ ଯିବନି, ଟ୍ରାକ୍ ଭିତରେ ହିଁ ଯିବ। କେଉଁ ପଏଣ୍ଟରେ ଆଲୋଚନା କରୁଛେ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଛନ୍ତି ଭକ୍ତି ବିଷୟରେ, ନିଖିଳ ଶାସ୍ତ୍ର, ଅନନ୍ତ ଶାସ୍ତ୍ର, ଶାସ୍ତ୍ରର ଅନନ୍ତ ସାଧନ ବିଧି ରହିଛି, ଅନନ୍ତ ସାଧନ ବିଧିରୁ ପୁଣି ହେଲା 64 ବିଧି, 64 ଅଙ୍ଗ, ଭକ୍ତି ଅଙ୍ଗ, ପୁଣି 64 ଅଙ୍ଗ ସେ ଯାହା ରହିଲା କ'ଣ, ବୈଧି ମାର୍ଗ ଏବଂ ରାଗରଙ୍ଗା ମାର୍ଗକୁ ନେଇକି 64 ଅଙ୍ଗ ରହିଲେ, ପୁଣି ଭାଗବତମର ଅଙ୍ଗ ରହିଲେ 9ଟା ଅଙ୍ଗ, ଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କ ଟୀକା, ଏବଂ ଭାଗବତ ଅଙ୍ଗ ପରେ ମହାପ୍ରଭୁଙ୍କର ସିଦ୍ଧାନ୍ତ କ'ଣ ରହିଲେ, ମହାପ୍ରଭୁଙ୍କ ସିଦ୍ଧାନ୍ତ ରହିଲେ କେବଳ ହରିନାମ, କେବଳ ହରେ ନାମ, ଇଏ ହେଉଛନ୍ତି ଶ୍ରେଷ୍ଠ ସିଦ୍ଧାନ୍ତ। ତେଣୁ ଅଲଗା ଯେତେ ସବୁ ସିଦ୍ଧାନ୍ତ ରହିଛି, ଯାହା ସବୁ ସାଧନ ରହିଛି, ତାଠୁ ଶ୍ରେଷ୍ଠ ହେଉଛି ହରିନାମ। ସେଥିପାଇଁ ତିନି ଥର କୁହାଗଲା, ସବୁ ଭକ୍ତିର ଶ୍ରେଷ୍ଠ ଭକ୍ତି ରହିଲେ ହରେ ନାମ। ସେ କଥା ହିଁ କହୁଥିଲେ କ'ଣ, ଶ୍ରୀମଦ୍ ଗୌରସୁନ୍ଦରଣ ଅଭିହିତଂ ଶ୍ରୀ ନାମ ସଂକୀର୍ତ୍ତନମ୍ ଏବ ନିଖିଳେଶୁ ଭକ୍ତି ଅଙ୍ଗେଷୁ ପ୍ରଧାନତମମ୍ ଅନୁଷ୍ଠାନମ୍ ଇତି। ନିଖିଳେଶୁ ଭକ୍ତି ଅଙ୍ଗେଷୁ, ଯେତେ ଭକ୍ତି ଅଙ୍ଗ ରହିଛି ସବୁ ଅଙ୍ଗ ଭିତରେ ପ୍ରଧାନତମ ଅଙ୍ଗ ହେଉଛନ୍ତି ହରିନାମ ସଂକୀର୍ତ୍ତନ। ସେଥିପାଇଁ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନମ୍ ପ୍ରଧାନ ଅଙ୍ଗ। ସେଥିପାଇଁ ତିନି ଥର ମୂଳ ହରିନାମକୁ କୁହାଗଲା, ଏବଂ ତିନି ଥର ନାହିଁ ନାହିଁ କରାଗଲା, ଅଲଗା ବିଧାନକୁ ନାହିଁ କରାଗଲା, ଆଉ ଏବ ଶବ୍ଦ ଲଗେଇଛନ୍ତି। ଅର୍ଥାତ୍ ବିଶେଷ କରି କଳିରେ କୁହାଯାଉଛି ନା, କଳୁ କଳିଯୁଗର ହରିନାମ ସଂକୀର୍ତ୍ତନ, କଳିରେ ଅଲଗା କୌଣସି ନାହିଁ, ସାଧନ ନାହିଁ, କର୍ମର କୌଣସି ପ୍ରୟୋଜନ ନାହିଁ, ଜ୍ଞାନର କୌଣସି ପ୍ରୟୋଜନ ନାହିଁ। ସାଧାରଣ ଲୋକ ବି ବୁଝାଯାଇପାରେ, କର୍ମର କୌଣସି ପ୍ରୟୋଜନ ନାହିଁ, ଜ୍ଞାନର କୌଣସି ପ୍ରୟୋଜନ ନାହିଁ, ଏବଂ ଯୋଗର ମଧ୍ୟ କୌଣସି ପ୍ରୟୋଜନ ନାହିଁ। କାହିଁକି, ହରେନାମ ଏବ ଗତି ନ କର୍ମ, ହରେନାମ ଏବ ଗତି ନ ଯୋଗ, ହରେନାମ ଏବ ଗତି ନ ଜ୍ଞାନମ, ହରେନାମ ଏବ ଗତି, ଆଉ କୌଣସି ସେଇଥିପାଇଁ ତିନି ଥର କୁହାଗଲା। ଆଚ୍ଛା, ପୁଣି ଗୋଟେ ପ୍ରମାଣ ଆଣି ଦେଉଛନ୍ତି, ଏଇଟା କିଏ କହୁଛନ୍ତି, ସବୁ ଶାସ୍ତ୍ର କହୁଛନ୍ତି, ସବୁ ଯୋଗୀମାନେ, ସବୁ ବିଦ୍ୱାନମାନେ ବି ଏକଥା ହିଁ କହିଛନ୍ତି। ଭାଗବତ ପ୍ରମାଣୀ ଦେଇଦେଲେ, ଭାଗବତ କେଉଁ ଶ୍ଳୋକରେ କୁହାଯାଇଛି, ନାଇଁ ଶେଷ ଶ୍ଳୋକ ନାହିଁ, ଆଉ ଗୋଟେ ଶ୍ଳୋକ ଅଛି, ଏତତ୍ ନିର୍ବିଦ୍ୟମାନାନମ୍ ଇଚ୍ଛତ କୁତ ଭୟମ୍ ଯୋଗିନାଂ ନୃପନିର୍ନୀତଂ ହରେ ନାମାନୁକୀର୍ତ୍ତନମ୍। ଦ୍ୱିତୀୟ ସ୍କନ୍ଧ ପ୍ରଥମ ଅଧ୍ୟାୟ, ପ୍ରଥମ ଅଧ୍ୟାୟ କେଉଁ ନମ୍ବର ଶ୍ଳୋକ, 11 ନମ୍ବର ଶ୍ଳୋକ, 2:1-11, ଏତତ୍ ନିର୍ବିଦ୍ୟମାନାନମ୍ ଇଚ୍ଛତ କୁତ ଭୟମ୍ ଯୋଗିନାଂ ରୂପ ନିର୍ଣ୍ଣିତମ୍, ଏମାନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇଛି, ତୁମେ ଖୋଜିବା ଦରକାର ନାହିଁ, ଏମାନେ ଅଲରେଡ଼ି ନିର୍ଣ୍ଣୟ କରିସାରିଛନ୍ତି, ଏମାନେ ନିର୍ଣ୍ଣୟ କରିକି ସିଦ୍ଧାନ୍ତଟା ଦେଇଦେଇଛନ୍ତି, ସବୁ ଶାସ୍ତ୍ରର ସିଦ୍ଧାନ୍ତକୁ ଏମାନେ ସବୁ କ'ଣ ତର୍ଜମା କରିକି ତାର ମର୍ମକୁ ଆଣିକି ଉପସ୍ଥାପନ କରିଛନ୍ତି, କ'ଣ, ହରେ ନାମ ଏବ କେବଳମ୍। ସେ କଥା କହୁଛନ୍ତି ହରେ ନାମାନୁ କୀର୍ତ୍ତନମ୍, ହରେ ନାମ କ'ଣ କହିଲେ, ଖାଲି କୀର୍ତ୍ତନମ୍ ନାହିଁ, ହରେ ନାମ ଅନୁକୀର୍ତ୍ତନମ୍, ଅନୁକୀର୍ତ୍ତନମ୍, ବାରମ୍ବାର ବାରମ୍ବାର କୀର୍ତ୍ତନ, ଆମ ଆପଣ ସେ କଥା କହୁଛନ୍ତି, ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଦେଖ ସବୁ ସିଦ୍ଧାନ୍ତ ଆପଣ ଦେଖିବେ ଏଠି, ତେଣୁ ଏଠି ସିଦ୍ଧୁ ସ୍ୱାମୀ ତାଙ୍କ ଟୀକାରେ ବହୁତ ସୁନ୍ଦର କଥା କହିଛନ୍ତି। ଏହି ଶ୍ଳୋକରେ ସିଦ୍ଧୁ ସ୍ୱାମୀ ତାଙ୍କର କହୁଛନ୍ତି, ଇଚ୍ଛତାଂ କାମିନାଂ ତତ୍ ଫଳ ସାଧନମ୍ ଏତତ୍ ଏବ ନିର୍ବିଦ୍ୟମାନାନାଂ ମୁମୁକ୍ଷଣାଂ ମୁଖ୍ୟ ସାଧନମ୍ ଏତତ୍ ଏବ ଯୋଗିନାଂ ଜ୍ଞାନିନାଂ ଫଳଂ ଏତତ୍ ଏବ। ତିନି ଜଣ କଥା କହୁଛନ୍ତି, ଇଚ୍ଛିତାଂ କାମିନାଂ, ଯେଉଁମାନେ କାମନା ପୂରଣ କରିବା ପାଇଁ ଚାହୁଁଛନ୍ତି ସେମାନେ କୌଣସି କର୍ମ କରିବା ଦରକାର ନାହିଁ, କର୍ମ କରି କାମନା ପୂରଣ ହେବନି। ସିଦ୍ଧୁ ସ୍ୱାମୀଙ୍କର ଟୀକା ଦେଖନ୍ତୁ, হরের নামানুকীর্তনম, যোগিনাং নৃপনির্ণীতম হরের নামানুকীর্তনম, ইচ্ছতাং কামিনাং তৎফল সাধনম এতদেব, সেমানকর কামনা পূরণ করিয়া পাই বি সর্বশ্রেষ্ঠ সাধন হচ্ছে হরের নাম, আউ কিছু নাই। তা মানে নহুছে হরনাম করি আমি কামনা পূরণ পাই হরনাম করিবা, সেটা কুযাউনি, কিন্তু হরিনামরে সবু রহিছি এই দৃষ্টিটা আলোচনা করা যাচ্ছে। তেমন সবু সাধনর শ্রেষ্ঠ সাধন হচ্ছে হরিনাম, যেন নাম করছি যাহা ইচ্ছা করবে সেটাই সে পাইযিব, এটা সত্য। কিন্তু ভক্ত এটা চাহে না, যাহা ইচ্ছা করবে সেটা মিলিযিব, নামর বা গৌণ ফল গুড়াক এটা মুখ্য ফল নুহ, নামর গুড়াক সব গৌণ ফল, সেই ভক্ত কোণ চাহে আসব শিক্ষাষ্টকরে ন ধনং ন জনং ন সুন্দরী কবিতাং বা জগদীশ কামায়, কারণ নাম কলা মানে এগুলো আসি পৌঁছিব, কিন্তু ভক্ত গুড়াক চাহে না, এটা গৌণ ফল। সে কথা শ্রীধর স্বামী কুমার ইচ্ছতা কামিনা তৎফল সাধন মেতদেব, কামী মানকর ফল হল এটা কোণ সাধন হল এয়া, যদি এটা করবে তাঁর কামনা পূরণ হব। আর্বিদ্যমাননম এটা কে না এতৎ নির্বিদ্যমাননম ইচ্ছতাম অকুদ ভয়ম, এই শ্লোকর যে টিকাটা গুলো না শ্লোকরে সেই শব্দ গুড়াক অ নির্বিদ্যমাননম, নির্বিদ্যমাননম মানে মুমুক্ষুনাম, যে মুক্তি পাই চাহুচার নাম মুখ্য সাধনম এতৎ এব, মুখ্য সাধনম এই নামরি ভব। এবং যোগিনাং জ্ঞাননাং জ্ঞানিনাং ফলম এতৎ এব, যোগী মানে যোগিয়ানি ফল, সে ইয়াপরে বহু বিস্তার বর্ণনা আছে, তা বর্ণনা করি চাহুনি কেমিতি সেটা সব হুয়ে, তার সব প্রমাণ রয়েছে, যে তিনটা প্রতীত রহিলে ভগবানকর ব্রহ্ম পরমাত্মা ভগবান, সে প্রতীত গুড়াক কেমিতি কার্য করছি এই নামরে সব রয়েছে, তাকে বর্ণনা করে আমার আবশ্যক নাই, ওটা কোণ দরকার, আমার তো কেবল এতেই সিদ্ধান্ত জানা উচিত, আমি তো নাম তো শ্রেষ্ঠ জানুছে না, সেদিন মহাপ্রভু কোথাও সংকীর্তন যজ্ঞর জয় হব। যোগিনাং জ্ঞানানাং ফলম, যোগিনাং জ্ঞানিনাং ফলম এতদেব, নির্ণীতং ন অত্র প্রমাণং বক্তব্যং ইত্যর্থ, কোচন্তি নির্ণীতং এটা নির্ণয় হয়ে সারিছে অলরেডি, এইঠে অলগা প্রমাণ কে খোঁজা আবশ্যক না, ন অত্র প্রমাণং বক্তব্যং ইত্যর্থ, ইয়ার অলগা কোণী প্রমাণ কি খোঁজা দরকার নেই, এটা প্রমাণিত হয়ে সারিছে অলরেডি, সেদিন তো শ্লোক রয়েছে যোগিনাং নৃপনির্ণীতং হরে নামানুকীর্তনম, সেদিন মহাপ্রভু যাহা কৌলে সর্বশ্রেষ্ঠ কোণ রহলে ভক্তি অঙ্গ ভিতরে শ্রেষ্ঠ অঙ্গ রহলে নাম সংকীর্তন, নববিধা ভক্তি মধ্যে শ্রেষ্ঠ অঙ্গ রহলে নাম সংকীর্তন। পুনি মহাপ্রভু পুনি অলগা জায়গায় কিন্তু অন্তলীলার সে কথাই কিন্তু দেখুন কোণ কৌন, হর্ষে প্রভু কহে শোন স্বরূপ রাম রায়, হর্ষে প্রভু কহে শোন স্বরূপ রাম রায়, নাম সংকীর্তন কল পরম উপায়, নাম সংকীর্তন কল পরম উপায়। দেখুন মহাপ্রভু সে কথা নিজে কহিলে, কেউ সময় এটা কৌছেন জানি যেতবে এই শিক্ষাষ্টক সে আস্বাদন করলে গম্ভীরে, সে সময় অন্তলীলা হর্ষে প্রভু কহে, হর্ষে আনন্দরে আনন্দ মনে প্রভু কুমার শুন স্বরূপ রাম রায়, স্বরূপ দামদর এবং রায় রামানন্দ কুমার কোণ কৌন নাম সংকীর্তন কলৌ পরম উপায়, নাম সংকীর্তন কলি যুগের নাম সংকীর্তন হচ্ছে পরম উপায়, পরম উপায় কোণী উপায় নাই, এই পয়ারটাকে যদি আলোচনা করা যাও মোর যোগ্যতা নেই মানুছি, কিন্তু তা ভিতরে এত সিদ্ধান্ত রয়েছে, কেবল এই পয়ারটা যদি আলোচনা হব সাত দিন আলোচনা আছে, নাম সংকীর্তন কল পরম উপায়, পরম উপায় খালি পরম উপায় শব্দকে আলোচনা যদি করা যাও সাত দিন যাব, কাহিঁকি পরম উপায় সেটি কেছেন বর্তমান সেটা আলোচনার বিষয় নুহ, কারণ শিক্ষাষ্টক রয়েছে পুঁ সি পুঁ চালব, কাহিঁকি মহাপ্রভু কহলে পরম উপায়, সেইদিন যেটু কৌন পরম বিজয়তে শ্রী শ্রীকৃষ্ণ সংকীর্তন পরম বিজয়, দেখুন এটি কহলে পরম বিজয়তে ଏଠି କହୁଛନ୍ତି ପରମ ଉପାୟ, ନାମ ସଂକୀର୍ତ୍ତନ କଳ ପରମ ଉପାୟ ପାଇଲେ ତ କେଉଁଠି ଅଛି ସେଇଟା? ଅନ୍ତିଲୀଳା ଚତୁର୍ଥ ପରିଚ୍ଛେଦର ସାତ ନମ୍ବର ବୋଧେ ଦେଖିନେବେ ପାଇଲେ। ହର୍ଷେ ପ୍ରଭୁ କହେ ସୁନ ସ୍ୱରୂପ ରାମ ରାୟ, ନାମ ସଂକୀର୍ତ୍ତନ କଳ ପରମ ଉପାୟ ପରମ କୋଡ଼ିଏ ଆଠ ହେଇଥିବ ହଁ ଠିକ୍ ଅଛି। ତେଣୁ ମହାପୁରୁଷ ସେ କଥା କହିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀଙ୍କୁ, ତାପରେ ତାଙ୍କ ଟୀକାରେ କ'ଣ କହୁଛନ୍ତି ଦେଖନ୍ତୁ, ନାମଟା ହେଲା ପରମ ଉପାୟ, କିନ୍ତୁ ଏଠି କ'ଣ କରାଯାଉଛି, ନାମ ଜପ କଥା କୁହାଯାଉନି, କ'ଣ କୁହାଯାଉଛି, ନାମ ସଂକୀର୍ତ୍ତନ, ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଜପ କଥା କୁହାଯାଉନି, ସଂକୀର୍ତ୍ତନ। କେବଳ ନ ମନସା ମନ୍ତ୍ର ଜପ ଭବତୀ, ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, କେବଳ ନ ମନସା ମନ୍ତ୍ର ଜପ ଭବତୀ ତଦା ଖଳୁ ମନନଶୀଳ ଜପକୃତ ପ୍ରୟୋଜନ ସିଦ୍ଧି ଲଭତେ। କେବଳ ନ କେବଳ କେବଳ ନ କାହିଁକି ତାର ପୁଣି ବ୍ୟାଖ୍ୟା ଅଛି, କେବଳ ନ ମାନେ ଶୁଦ୍ଧ ଅନ୍ତଃକରଣ, ଶୁଦ୍ଧ ମନରେ ଏକାନ୍ତ ଭାବେ ମନସ ମନ୍ତ୍ର ଜପ ଭବତୀ, ମନରେ ମନ୍ତ୍ର ଜପ ହେଇଥାଏ, ଶୁଦ୍ଧ ମନରେ, ମନସା ଜପ ସମସ୍ତଙ୍କ ପାଇଁ ନୁହଁ, ମାନସିକ ତିନି ପ୍ରକାର ଜପ ରହିଛି ନା, ମାନସିକ ଜପଟା ସମସ୍ତଙ୍କ ପାଇଁ ନୁହଁ, ଯାହାର ମନ ଶୁଦ୍ଧ ଅଛି ସେମାନେ କରିପାରିବେ। ଯେମିତି ହରିଦାସ ଠାକୁର, ହରିଦାସ ଠାକୁର ଗୋଟେ ଲକ୍ଷ୍ୟ ନାମ ମନରେ କରୁଥିଲେ, ମାନସିକ ଜପ କରୁଥିଲେ, ଲକ୍ଷ୍ୟ ନାମ ଧୀରେ ଧୀରେ କରୁଥିଲେ, ଲକ୍ଷ୍ୟ ନାମ ଉଚ୍ଚସ୍ୱରରେ କରୁଥିଲେ। ତ କେବଳ ନ ମନସା ମନ୍ତ୍ର ଜପ ଭବତୀ ତଦା ଖଳୁ ମନନଶୀଳ ଜପକୃତ ପ୍ରୟୋଜନ ସିଦ୍ଧି ଲଭତେ। ଯେଉଁମାନେ ମନନ କରି ବି ଜପ କରୁଛନ୍ତି ସେ ମନନ ଜପରେ ବି ପ୍ରୟୋଜନ ସିଦ୍ଧି ଲାଭ କରାଯାଇପାରେ। ପରନ୍ତୁ ଓଷ୍ଠ ସ୍ପନ୍ଦନ ମାତ୍ରେଣ ଏବ ଜପାତପି ଅଧିକ ଫଳଦଂ କୀର୍ତ୍ତନଂ ସିଦ୍ଧିଅତି। ମନର ଜପ ଅପେକ୍ଷା ଓଷ୍ଠ ସ୍ପନ୍ଦନ କରିକି ଜପ କରିବା, ପରନ୍ତୁ ଓଷ୍ଠ ସ୍ପନ୍ଦନ ମାତ୍ରେଣ ଏବ ମାନସିକ ଜପଠାରୁ, ଏଠି କହୁଛନ୍ତି ଏବ ଜପାତପି ଅଧିକ ଫଳଦଂ କୀର୍ତ୍ତନଂ ସିଦ୍ଧିଅତି। ମାନସିକ ଜପଠାରୁ ଓଷ୍ଠ ସ୍ପନ୍ଦନ କରି ଜପ କରିବା ସେଇଟା ହେଉଛି ଅଧିକା, ଆଉ କୀର୍ତ୍ତନ କରିବା ସେଇଟା ଆହୁରି ଅଧିକା ଉଚ୍ଚସ୍ୱର କରିବା। ମହାପୁରୁ ଏଠି କ'ଣ କହୁଛନ୍ତି, ଜପ କଥା କହିନାହାନ୍ତି, କୀର୍ତ୍ତନ କୀର୍ତ୍ତନ କଥା ବି କହିନାହାନ୍ତି, ସଂକୀର୍ତ୍ତନ କଥା କହିଛନ୍ତି। ମିଶିକି ସମସ୍ତେ କୀର୍ତ୍ତନ କରିବା, ମିଳିମିଶି କୀର୍ତ୍ତନ କରିବା, ସଂକୀର୍ତ୍ତନ ସେଇଥିପାଇଁ କହିଲେ ସଂକୀର୍ତ୍ତନ ଯଜ୍ଞରେ ଜୟ ହେଉ। ଭକ୍ତିବିନୋଦ ଠାକୁର ୟା ପରେ ଗୋଟେ ଶ୍ଳୋକ ରଚନା କରିଛନ୍ତି, ବୈଷ୍ଣବ ଚିନ୍ତାମଣି ଗ୍ରନ୍ଥରୁ ଗୋଟେ ଶ୍ଳୋକ ଆଣି ରଚନା କରିଛନ୍ତି, ବୈଷ୍ଣବ ଚିନ୍ତାମଣି ଗ୍ରନ୍ଥରୁ ଗୋଟେ ଶ୍ଳୋକ ଆଣି କହୁଛନ୍ତି, ଅଘଚିତ୍ ସ୍ମରଣ ବିଷ୍ଣୁ ବହୁ ଆୟାସେନ ସାଧ୍ୟତେ ଓଷ୍ଠ ସ୍ପନ୍ଦନ ମାତ୍ରେଣ କୀର୍ତ୍ତନଂ ତୁ ତତୋବରଂ। ଓଷ୍ଠ ସ୍ପନ୍ଦନ କୀର୍ତ୍ତନ ତୁ ତତୋବରଂ, ଅଘଚିତ୍ ସ୍ମରଣ ବିଷ୍ଣୁ, ବିଷ୍ଣୁଙ୍କୁ ସ୍ମରଣ କଲେ ଅଘମ, ଅଘମ ମାନେ ପାପ, ବିଷ୍ଣୁଙ୍କୁ ସ୍ମରଣ କଲେ ସବୁ ପାପ ଚାଲିଯାଏ। ବହୁ ଆୟାସେନ ସାଧ୍ୟତେ, କିନ୍ତୁ ମାନସିକ ସ୍ତରରେ ନାମ ଆଣିବା, ସ୍ମରଣ କରିବା, ସ୍ମରଣଟା ନାମ ନା, ମାନସିକ ସ୍ତରରେ ନାମ ଜପ କରିବା ଏଇଟା ସମ୍ଭବ ନାହିଁ। ବହୁ ଆୟାସେନ ସାଧ୍ୟତେ, ବହୁ ଆୟାସ, ବହୁତ ପ୍ରୟାସ ଫଳରେ ଏଇଟା ହୁଏ, ଏଇଟା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହଁ। ଯିଏ ଭାବୁଛି ଆମେ ଜପ କରୁଛୁ ଏଇଟା ବିଲକୁଲ ସମ୍ଭବ ନୁହଁ। ଆଚ୍ଛା, ଯେଉଁମାନେ କହୁଛନ୍ତି ଦେଖନ୍ତୁ, ବିଚାର କରନ୍ତୁ ନିଜେ, ଯିଏ କହିବ ମୁଁ ବସିକି ନାମ କରୁଛି, ଜପ କରୁଛି ମନେ ମନେ, ହେବନି। ଆପଣ ଯଦି ସେ ସ୍ଥିତିରେ ଥାଇପାରନ୍ତି ହଉଥିବ, ଆପଣ ଯଦି ସେ ସ୍ଥିତିକୁ ଥିବେ ଯାଇଥିବେ ତାହେଲେ ହେବ, ନଚେତ ଏଇଟା କହିନାହାନ୍ତି, ଖାଲିଟାରେ କହିନାହାନ୍ତି ବହୁ ଆୟାସ ନ ସାଧ୍ୟତେ। ଭଗବାନଙ୍କୁ ସ୍ମରଣ କରିବା ବହୁତ ଆୟାସ, ବହୁତ ପ୍ରୟାସରେ ହେବ, ମନରେ ଆମେ ଜପ କରିଦେବା ହେବନି, ତା'ମାନେ ନୁହଁ ଯେ ଆମେ କରିବା ପାଇଁ ମନା କରାହେଇଛି, ତାର ଅର୍ଥ ସେୟା ନୁହଁ। ଅଭ୍ୟାସ କଲେ ଏଇଟା ହେଇପାରେ, ତା କାହାକୁ ଦୋଷ ଦିଆଯାଉନି, ଅଭ୍ୟାସ କଲେ ଏଇଟା ହେଇପାରିବ, କିନ୍ତୁ କମସେ କମ୍ ଉଚ୍ଚାରଣ କରିବା ଉଚିତ, ଓଷ୍ଠ ସ୍ପନ୍ଦନ କରି ଉଚ୍ଚାରଣ କରିବା ଉଚିତ, ନଚେତ ବି ଭିତରେ ଉଚ୍ଚାରଣ କରିବା ଉଚିତ। ଏଇଟା ତ କହୁଛନ୍ତି ଡାଇରେକ୍ଟ ଓଷ୍ଠ ସ୍ପନ୍ଦନ, ଓଷ୍ଠ ସ୍ପନ୍ଦନ ମାତ୍ରେଣ କୀର୍ତ୍ତନଂ ତୁ ତତୋବରଂ। ବୈଷ୍ଣବ ଚିନ୍ତାମଣି ଗ୍ରନ୍ଥରୁ ଭକ୍ତିବିନୋଦ ଠାକୁର ଏ ହଁ ଭକ୍ତିବିନୋଦ ଠାକୁର ଏଇଟା ଆଣିଛନ୍ତି, ରଚନା କରିଛନ୍ତି। ଆପଣ କହିବେ ଏଇଟା କେଉଁଠି ଅଛି? ଭକ୍ତିବିନୋଦ ଠାକୁର ରଚନା କରିଛନ୍ତି ଜୈବଧର୍ମ ଚାପ୍ଟର 23, ଜୈବଧର୍ମ ଗ୍ରନ୍ଥର 23 ଅଧ୍ୟାୟରେ ଏଇଟା ଅଛି ଶ୍ଳୋକ। ଓଷ୍ଠସ୍ପନ୍ଦନ ମାତ୍ରଣ କୀର୍ତ୍ତନଂ ତୁ ତତ ବରମ। ଓଷ୍ଠସ୍ପନ୍ଦନ କରି କୀର୍ତ୍ତନ କରିବା ମାନସିକ ଜପଠାରୁ ଶ୍ରେଷ୍ଠ। ଏବଂ ଭକ୍ତି ସିଦ୍ଧାନ୍ତ ସରୋଜ ଠାକୁର କହୁଛନ୍ତି କୀର୍ତ୍ତନାଚ ଶ୍ରବଣ କର୍ତ୍ତୁ ନିଜସ୍ୟ ଶ୍ରେୟ ସମାଗମ ଭବେତ୍। କୀର୍ତ୍ତନାଚ ଶ୍ରବଣ କର୍ତ୍ତୁ, ଯେଉଁମାନେ କୀର୍ତ୍ତନ କରନ୍ତି, କୀର୍ତ୍ତନ କଲେ କ'ଣ ହୁଏ? କୀର୍ତ୍ତନାଚ ଶ୍ରବଣ କର୍ତ୍ତୁ, କୀର୍ତ୍ତନ ଦ୍ୱାରା ଯିଏ ଶ୍ରବଣ କର୍ତ୍ତୁ, ଯିଏ ଶ୍ରବଣ କରେ ଅର୍ଥାତ୍ କୀର୍ତ୍ତନକର୍ତ୍ତା ଏବଂ ଶ୍ରବଣକର୍ତ୍ତା ଉଭୟଙ୍କର ଶ୍ରେୟ ସମାଗମ ଭବେତ୍, ଉଭୟଙ୍କର ମଙ୍ଗଳ ହୋଇଥାଏ ଉଭୟଙ୍କର। ସେଥିପାଇଁ ଦେଖୁନାହାନ୍ତି ପ୍ରଭୁପାଦ ଟମ୍କିନ୍ ସ୍କୋୟାର ପାର୍କ ଯାଇ କ'ଣ କଲେ ବସିକି ସେଠି ତ ସେ କ'ଣ ଜପ ମହିମା ଜାଣିନଥିଲେ? ସେ ତ ବସି ଚିନ୍ତନ କରିପାରିଥାନ୍ତେ, ମାଳା ଧରି ଜପ କରିପାରିଥାନ୍ତେ, ନା ନାହିଁ ପୁରା କୀର୍ତ୍ତନ କଲେ। କୀର୍ତ୍ତନ କାହିଁକି? ସେ ଜାଣିଛନ୍ତି ଏମାନଙ୍କୁ ବଦଳାଇବା ପାଇଁ ଆଉ କୌଣସି ଅସ୍ତ୍ର ଏଠାରେ କାର୍ଯ୍ୟ କରିବନି, ଏମାନେ ତ କିଛି ଜାଣିନାହାନ୍ତି ନା, ନାମର ହିଁ ଶକ୍ତି। ସେଇଥିପାଇଁ ମହାପ୍ରଭୁ କହୁଛନ୍ତି ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ନାମର ହିଁ ଶକ୍ତି, ହରିନାମ ସଂକୀର୍ତ୍ତନ। ସେଥିପାଇଁ ମହାପ୍ରଭୁଙ୍କର ଆମର ଯେଉଁ ଧାରାଟା କ'ଣ କି, ଭାରତ ଭୂମିତେ ମନୁଷ୍ୟ ହେଲ ଯା ଜନ୍ମ ସାର୍ଥକ କରି କର ପର ଉପକାର, ଅପର ଉପକାରଟା କ'ଣ କି? ସେଥିପାଇଁ ସର୍ବତ୍ର ଏଇ ନାମ ପ୍ରଚାର, ନାମ ପ୍ରଚାର। ସେଥିପାଇଁ ଆମର ଯୁଆଡ଼େ ଯିଏ ସବୁ ନାମ ଉଚ୍ଚସ୍ତରରେ ନାମ କୀର୍ତ୍ତନ ଦେଖୁନାହାନ୍ତି, ଯେତେ ଆସିବ ସେ ଟୀକା ବି ରଖିଛନ୍ତି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର। ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ସରି ଜୀବ ଗୋସ୍ୱାମୀ, ଜୀବ ଗୋସ୍ୱାମୀ ତାଙ୍କର ଗୋଟେ ରଚନା କରିଛନ୍ତି ଭକ୍ତି ସନ୍ଦର୍ଭରେ, ଭକ୍ତି ସନ୍ଦର୍ଭରେ ଏଇଟା ରଚନା କରିଛନ୍ତି। ସବୁ ଆମେ ଯେତେ ଅଙ୍ଗ ଯାଜନ କରୁଛେ ସବୁ ଅଙ୍ଗ ଗୁଡ଼ାକ ପୁଷ୍ଟ ହୁଏ ନାମରେ। ସେଥି ଗୁରୁଦେବ ସେବ କୁହନ୍ତିନି ସେ ଯାହା କର ନାମଟା କର, ଓଡ଼ିଶାରେ ସେଇଟା ଅଛି ନା, ଯେକୌଣସି କାର୍ଯ୍ୟ କରନ୍ତୁ, ଯେକୌଣସି କାର୍ଯ୍ୟ କଲାମାନେ ଦେଖୁନାହାନ୍ତି ଓଡ଼ିଶା ଲୋକମାନେ ସବୁ ଖସରା, ଭକ୍ତି କରିବେନି, କିନ୍ତୁ ଯେକୌଣସି କାର୍ଯ୍ୟ କଲେ ଡାକିବେ ଇସ୍କନ ବାଲଣ୍ଡା କିଏ ନାମ କରନ୍ତୁ, ଇସ୍କନ ବାଲଣ୍ଡା କିଏ ନାମ କରିବେ ଖସରା ଜାଣିଛନ୍ତି, ସିଦ୍ଧାନ୍ତରା ଜାଣିଛନ୍ତି ନାମ ସଂକୀର୍ତ୍ତନ ଟିକେ କରିବେ, ଯାହା ବି କରନ୍ତୁ ଆମେ ଯାଉନି କି? ଦେଖୁନାହାନ୍ତି କେତେ ଯାଉଛେ ପ୍ରୋଗ୍ରାମରେ ଭକ୍ତମାନେ ଯାଉଛନ୍ତି। ଆଚ୍ଛା ଯେତେ ପ୍ରୋଗ୍ରାମ ଯାଉଛନ୍ତି କ'ଣ ସମସ୍ତେ ଭକ୍ତ ହେଇଗଲେଣି ନା କୁହନ୍ତୁ, ତା ବୋଲି କ'ଣ ପ୍ରୋଗ୍ରାମ ଯିବାନି ନା? ପ୍ରୋଗ୍ରାମ ଆମେ ଯେତେ ଯାଇଛେ ପ୍ରଭୁ ତ ଅଛନ୍ତି ଆମର, କେତେ ପ୍ରୋଗ୍ରାମ ଯାଇଛନ୍ତି ପ୍ରଭୁ, ଯେତେ ପ୍ରୋଗ୍ରାମ ଯାଇଛନ୍ତି କ'ଣ ଯେଉଁ ଯେଉଁ ଜାଗାକୁ ଯାଇଛନ୍ତି ସେଠୁ କେତେଜଣ ଭକ୍ତ ଆସିଛନ୍ତି କହିଲେ, ହେଇଛନ୍ତି କି? କ୍ୱଚିତ୍, କେହି କେହି ହେଇଥିବେ ନ ହେଇଥିବେ ତା ଠିକଣା ନାହିଁ। ତାହେଲେ ଆମେ କରୁଛେ କାହିଁକି? ନାଇଁ ଏଇଟା କଲ୍ୟାଣ ଅଛି ନା, ନାମ ସଂକୀର୍ତ୍ତନଟା କରାଯାଏ ନା। ସେଥିପାଇଁ ହରିଦାସ ଠାକୁର ଜଣେ ବ୍ରାହ୍ମଣଙ୍କୁ ଏ କଥା କହିଥିଲେ, ଆମେ ଏଇ ପୟାର ସମସ୍ତେ ଜାଣିଛନ୍ତି ତଥା ଗାନ କରିଅଛି ଯେହେତୁ ପ୍ରସଙ୍ଗରେ ଅଛନ୍ତି। ହରିଦାସ ଠାକୁର ଜଣେ ବ୍ରାହ୍ମଣଙ୍କୁ କହିଥିଲେ, ଚୈତନ୍ୟ ଭାଗବତରେ କଥା ଅଛନ୍ତି, ଉଚ୍ଚ କରି ଲଇଲେ ସତ ଗୁଣ ପୁଣ୍ୟ ହଏ, ଉଚ୍ଚ କରି ଲଇଲେ ସତ ଗୁଣ ପୁଣ୍ୟ ହଏ, ଦୋଷ ତ ନା କହେ ଶାସ୍ତ୍ରେ ଗୁଣ ସେ ବର୍ଣ୍ଣୟ, ଦୋଷ ତ ନା କହେ ଶାସ୍ତ୍ରେ ଗୁଣ ସେ ବର୍ଣ୍ଣୟ, ଶୁନ ବିପ୍ରସକୃତ ସୋ ନିଲେ କୃଷ୍ଣ ନାମ, ଶୁନ ବିପ୍ରସକୃତ ସୋ ନିଲେ କୃଷ୍ଣ ନାମ, ପଶୁ ପକ୍ଷୀ କୀଟ ଯାଏ ଶ୍ରୀବୈକୁଣ୍ଠ ଧାମ, ପଶୁ ପକ୍ଷୀ କୀଟ ଯାଏ ଶ୍ରୀବୈକୁଣ୍ଠ ଧାମ। ଠିକ୍ ସମୟରେ ଗର୍ଣ୍ଣିତ ଶଙ୍ଖ ବଜେଇଲେ ଦେଖନ୍ତୁ। ଜୟ ଶ୍ରୀ ଶ୍ରୀ ଗର୍ଣ୍ଣିତାୟ ଶ୍ରୀ ଶ୍ରୀ କୃଷ୍ଣ ରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ। ଉଚ୍ଚ କରି ଲଇଲେ ଶତଗୁଣ ପୁଣ୍ୟ ହଏ। ଦେଖନ୍ତୁ ମହାପ୍ରଭୁ ଯାହା କହିଛନ୍ତି ସିଦ୍ଧାନ୍ତ ହରିଦାସ ଠାକୁର ସେ ବ୍ରାହ୍ମଣଙ୍କୁ କହୁଛନ୍ତି ଚୈତନ୍ୟ ଭାଗବତରେ କଥା ଅଛନ୍ତି ଆଦିଲୀଳା ଷୋଡ଼ଶ ପରିଚ୍ଛେଦ। ଉଚ୍ଚ କରି ଲଇଲେ ଶତଗୁଣ ପୁଣ୍ୟ ହଏ। ଶତଗୁଣ ମାନସିକ ଆମେ ଜପ କରୁଛେ ତାଠୁ ଶତଗୁଣ ପୁଣ୍ୟ ହେଉଛି ଉଚ୍ଚ କରି ତା ମାନେ ନୁହେଁ ଆମେ ସବୁ ଜପ ତାହେଲେ ଭଲ ଆଉ ଜପ ଭବ କରିବାନି ବାସ ଚାଲ ସବୁ କୀର୍ତ୍ତନ କରିବା କେହି କେହି ଏଭଳି ଭାବିପାରନ୍ତି ଆଉ ଜପ କରିବା ଦରକାର ନାହିଁ ବସିବା କୀର୍ତ୍ତନ କରିବା ସମସ୍ତେ ନାଇଁ 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 ଜପଟା ବିଧି ରହିଛି ନା ଉଚ୍ଚ କରି ନାମ କଲେ ସତ ପୁଣ୍ୟ ହୁଏ। ଦୋଷ ତ ନା କହେ ଶାସ୍ତ୍ରରେ ଗୁଣ ସେବ ନୁହେଁ ଦୋଷ ନାହିଁ ବରଂ ଗୁଣ ଶାସ୍ତ୍ରରେ ଗୋଟା ଗୁଣ କୁହାହେଉଛି। ତାହେଲେ ଗୋଟେ ମନରେ ପ୍ରଶ୍ନ ଆସିପାରେ ସାଧକମାନେ ପ୍ରାକ୍ଟିକାଲି ଏଇଟା କେମିତି ଆମ ସାଧନ ଦଶା ଭିତରେ ଆମେ ଆଲୋଚନା କରିବା ଉଚିତ। ଆମେ ଯେଉଁ ଜପ କରୁଛେ ଜପ କରିବା ସମୟରେ ଆମେ ଉଚ୍ଚ ସ୍ୱର କରିବା ନା ଧୀରେ ଧୀରେ କରିବା କ'ଣ ଆପଣ କହିବେ ତାର ଉତ୍ତର ଧୀରେ ଧୀରେ କରିବ ନିଦ୍ରା ଦେବୀ ଆଲର୍ଟ ଜାମର ନେଇକି ଆସିବେ ଯେ ପାଖକୁ ଆଲର୍ଟ ଜାମର ଆସି ସେବା କରିବେ ନିଦ୍ରା ଦେବୀ ତୁମର ଦେଖନ୍ତୁ ଧୀରେ ଧୀରେ କଲେ ନିଦ୍ରା ଲାଗିଯିବ। ଆଚ୍ଛା ଜୋରରେ କରିବେ କି ଉଚ୍ଚ ସ୍ୱରରେ ଅନ୍ୟମାନେ ଡିଷ୍ଟର୍ବ ହେବେ ଯଦି ଉଚ୍ଚ ସ୍ୱରରେ କରିବେ ପାଖରେ ଯିଏ ବସିଥିବେ ସିଏ କରିପାରିବନି କାହିଁକି ସିଏ ତା ନାମ ଶୁଣିପାରିବନି ସିଏ ଖାଲି କାହିଁ ଗୋଟେ ଏତେ ସ୍ୱର ଜୋରରେ ଉଚ୍ଚ ସ୍ୱରରେ ନାମ କରୁଛି ତାହେଲେ କରିବ କ'ଣ ପୁଣି ତ କୁହାହେଇଛି ମିଶିକି କୀର୍ତ୍ତନ କରିବା ମିଶି ଜପ କରିବା ପାଇଁ କୁହାହେଇଛି ତାହେଲେ କେଉଁ କୂଳର ହବ ମିଶି ଜପ କରିବା ପାଇଁ କୁହାହେଇଛି। ଉଚ୍ଚ ସ୍ୱରରେ କଲେ ଅନ୍ୟମାନଙ୍କ ପାଇଁ ସମସ୍ୟାର କାରଣ ପୁରା ନିମ୍ନ ସ୍ୱରରେ କଲେ ନିଦ୍ରା ଦେବେ ଆସିବେ ପୁରା ତାହେଲେ କରିବ କ'ଣ ସେଥିପାଇଁ ବେଶୀ ଉଚ୍ଚ ନାହିଁ କି ବେଶୀ ନିଚ ନାହିଁ ନିଦ ଯେତିକି ଯଦି ନିଦ୍ରା ଆସିଯାଉଛି ସେ ସମୟ ଟିକେ ଉଚ୍ଚ ସ୍ୱରରେ କରିଦେବେ ଏଇଟା ଏଇଟା ବହୁତ ବଡ଼ କ'ଣ ଆମ ପାଇଁ ଶିକ୍ଷା ଏହା ନୁହେଁ ଯେ ଆମେ ଉଚ୍ଚ ସ୍ୱରରେ କରି ଅନ୍ୟମାନଙ୍କୁ ଡିଷ୍ଟର୍ବ କରିବା କାହିଁକିନା ଯିଏ ଜପ କରୁଛି ଦେଖୁନାହାନ୍ତି ସାଧନଟା କ'ଣ ସାଧନ ବିଧିଟା କ'ଣ ରହିଲା ଜପ ଯିଏ କରୁଛି ସମସ୍ତଙ୍କ ପାଇଁ ବିଧି କ'ଣ ରହିଛି ନିଜେ ଯେଉଁ ନାମଟାକୁ ଉଚ୍ଚାରଣ କରୁଛନ୍ତି ତାକୁ ଶୁଣିବା ଏଇଟା ତ ବିଧି ରହିଛି ନା ନା ନାଇଁ ନାମଟା ଆମେ ଯେଉଁ ଉଚ୍ଚାରଣ କରୁଛେ ତାକୁ ଶ୍ରବଣ କରିବା ଏଇଟା ରହିଲା ବିଧି ତାହେଲେ ଆମେ ନିଜେ ଉଚ୍ଚାରଣ କରିବା ଶବ୍ଦଟାକୁ ଠିକ୍ସେ ଶୁଣିପାରିବାନି ଆମ ପାଖରେ ଯଦି ଜଣେ ଉଚ୍ଚ ସ୍ୱରରେ ଜପ କରୁଥିବ ମନଟା ଖାଲି ସିଆଡ଼େ ଯିବ ନିଜ ଏଇଟା ଶୁଭିବନି ତ ଇଚ୍ଛା ହେବ କ'ଣ ତାଠୁ ଅଧିକ ଜପ କରିବା ପାଇଁ ସେଇଟା କ'ଣ ମନ ଲାଗିବ ନା କୃଷ୍ଣଙ୍କ ପାଖରେ ତା ଗୋଟେ କମ୍ପିଟିସନ୍ ଖାଲି ଚାଲିବ ସେଥିପାଇଁ ପ୍ରଶ୍ନ ଆସି ଆସିବା ଯାହାର ସ୍ୱଭାବ ହେଇଗଲାଣି ଉଚ୍ଚ ସ୍ୱରରେ କରିବା ଇଏ ଗୋଟେ ପ୍ରଶ୍ନ ଆସିପାରେ ଯାହାର ସ୍ୱଭାବ ଉଚ୍ଚ ସ୍ୱରରେ କରିବା ହେଇଗଲାଣି ସିଏ କ'ଣ କରିବେ ସିଏ ବରଂ ଦୂରେଇକି ବସିବେ ସିଏ ନାଇଁ ଯିଏ କରିବା ଲୋକ ଧର ମୋର କରିବାର ଉଚ୍ଚ ସ୍ୱର କରି ଅଭ୍ୟାସ ହେଇଯାଇଛି କୁହାଯାଇପାରେ ନିଜେ ସଚେତନ ହେବା ଉଚିତ ନିଜେ ଏଇଟା ବୁଝିବ ଏଇଟା ଶୁଣିଲେ ସିନା ହେବ ହଁ ନିଜେ ଗୋଟା ଶୁଣିଲେ ସିନା ସବୁ ସିଦ୍ଧାନ୍ତ ଗୁଡ଼ା ଶୁଣିଲେ ସିନା ହେବ ନ ଶୁଣିଲେ କେମିତି ହେବ କଥା ଆମେ ଶୁଣୁନଥିଲେ କି ଏ କଥା କି ଜାଣନ୍ତି ନା ଯେମିତି ଆମେ କଥା ଆରମ୍ଭରୁ ଶୁଣିଲେ କ'ଣ ବିଧି ମାର୍ଗ ଯିଏ ନ ମାନୁଛି ମଠରେ ରହିକି ଯିଏ ବିଧି ନ ମାନୁଛି ତାକୁ କ'ଣ କୁହାଯାଉଛି ମଠ ମେଧି ଏଇଟା କିଏ ଜାଣିଛି କହିଲେ ଏ ଶବ୍ଦ କିଏ ଶୁଣିନଥିବେ ନୂଆ ନାହିଁ ଶବ୍ଦଟା ଅଛି ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁରଙ୍କର ବାକ୍ୟ ଆଲୋଚନା ହେଲେ ଶୁଣିବେ କିଏ ଶୁଣୁଛନ୍ତି ଆମେ ତ ସବୁ ଜାଣିଛୁ ଆଉ ଜାଣିଥା ବାପା ଜାଣିଥାଅ ମଠରେ ରହିକି ବିଧି ଯଦି ପାଳନ ନ କରିବ ମଠରେ ରହିକି ଯଦି ରେଗୁଲେଟିଭ ପ୍ରିନ୍ସିପଲ ଯଦି ପାଳନ ନ କରେ ଜଣେ ତାହେଲେ ତାକୁ କୁହାଯାଏ ମଠ ମେଧି କହିନି ଗୃହ ଗୃହ ମେଧି ଗୃହସ୍ଥ ତାକୁ କୁହାଯିବନି ସଂସାର ରହିଲେ ଗୃହ ମେଧି ଠିକ୍ ସେଭଳି ମଠରେ ଅଛି ବିଧି ପାରୁନି ମଙ୍ଗଳାରତୀ ଆସୁନି ଗୁରୁ ପୂଜା ଆସୁନି କିଛି ନାହିଁ ବିଧି କିଛି ମାନୁନି ସେ ହେଲା ମଠ ମେଧି ତେଣୁ ବିଧି ଗୁଡ଼ା ଆମ ମାନ ଜାଣିବାକୁ ପଡ଼ିବ ଜାଣିଲେ ତ ଗୋଟେ ପାଳନ କରିବା ପାଇଁ ଇଚ୍ଛା ହେବ ଆମେ ତ ଜାଣିବା ପାଇଁ ଚାହୁଁନି ଆମେ ତ ସବୁ ଜାଣନ୍ତା ଏ ସବୁ ଜାଣନ୍ତା ହେଲେ ହେବ ସବୁ ଜାଣନ୍ତା କେହି ନାହିଁ ଜଗତରେ ଜଗତରେ ସବୁ ଜାଣନ୍ତା କେବଳ ଭଗବାନ ଶ୍ରୀକୃଷ୍ଣ ଆଉ ଯଦି କିଏ ସବୁ ଜାଣନ୍ତା ଥାନ୍ତି ତାହେଲେ ତାଙ୍କରି କୃପାରେ ଆଚାର୍ଯ୍ୟମାନେ ତାଙ୍କରି କୃପାରେ ଆମେ ଭାବୁଛେ ଆମେ ତ ସବୁ ଜାଣିଛୁ ଆଉ ଜାଣିଥାଉ କ'ଣ ଏତେ ବର୍ଷ ମଠ ବାସ କରିଛେ କାହିଁ କିଛି ଆସ୍ୱାଦନ ହଉନି, କାହିଁକି ହଉନି? ସେ ମଠ ମେଧି ହେଇକି ରହିଲେ କ'ଣ ଆସ୍ୱାଦନ ହବ ନା ହବନି? ବିଧି ପାଳନ କରୁନି, ଏଇ ପଏଣ୍ଟରେ ଆମେ ଶୁଣୁଥିଲେ ଉଚ୍ଚ ସ୍ୱର ଯାହାର ଅଭ୍ୟାସ ହେଇଛି ନାହିଁ, ସେ ଅଭ୍ୟାସକୁ ବଦଳାଇବା ପାଇଁ ପଡ଼ିବ। ସବୁ ଅଭ୍ୟାସକୁ ଆମ ବଦଳାଇବା ପାଇଁ ପଡ଼ୁଛି କି ନାହିଁ କୁହନ୍ତୁ? ସବୁ ଅଭ୍ୟାସକୁ ବଦଳାଇବା ପାଇଁ ପଡ଼ୁଛି। ବାହାରେ ଆମେ ଯେତେବେଳେ ଥିଲେ ଆସମ୍ବାସ କରିନଥିଲେ କେତେ ଖରାପ ଅଭ୍ୟାସ ଥିଲା, ତାକୁ ପୁଣି ଛାଡ଼ିଲେ କି ନାହିଁ? ତାହେଲେ ବର୍ତ୍ତମାନ କାହିଁକି ଛାଡ଼ିପାରିବାନି? କାହିଁକି ସଚେତନ ନ ହୋଇପାରିବା? ଅଭ୍ୟାସ କରିବାକୁ ପଡ଼ିବ। ଅଭ୍ୟାସ ଯୋଗ ଯୁକ୍ତେନ ଚେତ ସାନାନ୍ୟ ଗାମିନା, ଭଗବାନ କହୁଛନ୍ତି ଅଭ୍ୟାସ। ଇଂଲିଶରେ ବା କୁହାଯାଇଛି ପ୍ରାକ୍ଟିସ୍ ମେକ୍ସ ମ୍ୟାନ୍ ପରଫେକ୍ଟ, ପ୍ରାକ୍ଟିସ୍ କରିବାକୁ ପଡ଼ିବ। ତେଣୁ ଆମର ଯଦି ଉଚ୍ଚ ସ୍ୱରରେ ଜପ ହେଉଛି, ଜପ କୀର୍ତ୍ତନ ତ ଉଚ୍ଚ ସ୍ୱରରେ କରାଯିବ, ଜପ ଯଦି ଉଚ୍ଚ ସ୍ୱର ହେଉଛି ଅନ୍ୟମାନଙ୍କ ପାଇଁ ଯଦି ସମସ୍ୟାର କାରଣ ହେଉଛେ, ତାହେଲେ ବରଂ ନିଜେ ଏଇଟା ବୁଝିକି ସାଇଡ଼୍ ହେବା ଦରକାର, ନିଜେ ଅଲଗା ଜାଗାରେ ବସି ଜପ କରିବା ଉଚିତ। ତ କେଉଁ ପଏଣ୍ଟରେ ମୁଁ କହୁଥିଲି, ଉଚ୍ଚ କରି ଲହିଲେ ସତଗୁଣ ପୁଣ୍ୟ ହଏ, ଦୋଷ ତ ନା କହେ ଶାସ୍ତ୍ରରେ ଗୁଣ ସେ ବର୍ଣ୍ଣୟ। ଦୋଷ ନାହିଁ, ଶାସ୍ତ୍ରରେ ଗୁଣ କୁହାଯାଉଛି। ଜୟ ଶ୍ରୀ ଶ୍ରୀ ଗୌର୍ଣ୍ଣିତା, ଶ୍ରୀ ଶ୍ରୀ ସମରାମ, ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଜ। ଶୁନ ବିପ୍ର ସକୃତ ଶୁଣିଲେ କୃଷ୍ଣ ନାମ, ପଶୁପକ୍ଷୀ କୀଟ ଯାଏ ଶିବୈକୁଣ୍ଠ ଧାମ। ହେ ବିପ୍ର, ହରିଦାସ ଠାକୁର କହୁଛନ୍ତି, ବିପ୍ର ଶୁଣ, ନାମର ମହିମା କ'ଣ କୁହାଯିବ? ପଶୁପକ୍ଷୀ ବି ଯଦି ଶୁଣୁଛନ୍ତି ତାହେଲେ ସେ ବୈକୁଣ୍ଠକୁ ଯିବେ। ତେଣୁ ଉଚ୍ଚସ୍ୱର ଯେଉଁ ନାମ ସଂକୀର୍ତ୍ତନ କଥା କୁହାଯାଉଛି, ମହାପ୍ରଭୁ ଏଇଟା କହୁଛନ୍ତି ନା, ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଶ୍ରୀକୃଷ୍ଣ ସଂକୀର୍ତ୍ତନର ଜୟ ହଉ ଉଚ୍ଚସ୍ୱର ନାମ। ତାପରେ ହରିଦାସ ଠାକୁର କହୁଛନ୍ତି, ପଶୁପକ୍ଷୀ କୀଟ ଆଦି ବୋଲି ତେ ନା ପାରେ, ପଶୁ ପକ୍ଷୀ କୀଟ ଆଦି ବୋଲି ତେ ନା ପାରେ, ଶୁଣିଲେ ସେ ହରି ନାମ ତାରା ସବେ ତରେ, ଶୁଣିଲେ ସେ ହରି ନାମ ତାରା ସବେ ତରେ, ଜପିଲେ ଶ୍ରୀକୃଷ୍ଣ ନାମ ଆପନେ ସେ ତରେ, ଜପିଲେ ଶ୍ରୀକୃଷ୍ଣ ନାମ ଉଚ୍ଚ ସଂକୀର୍ତ୍ତନେ ସବ ଉପକାର କରେ, ଉଚ୍ଚ ସଂକୀର୍ତ୍ତନେ ସବ ଉପକାର କରେ। କେତେ ସ୍ପଷ୍ଟ ହରିଦାସ ଠାକୁର କହୁଛନ୍ତି, ପଶୁପକ୍ଷୀ କୀଟ ଆଦି ବୋଲିତେ ନା ପାରେ, ଶୁଣିଲେ ସେ ହରିନାମ ତାର ସବେତରେ। ପଶୁପକ୍ଷୀ କୀଟ ଏସବୁ ବୋଲିପାରନ୍ତିନି, ତେଣୁ ଉଚ୍ଚ ସ୍ୱରରେ ନାମ କଲେ ସେମାନେ ସବୁ ତରିବେ। ଆମର ତ ଏଇଟା କ'ଣ, ଆମ ଧାରା ତ ସେୟା, ଆମେ ସମସ୍ତେ ସେୟା କରୁଛେ। ସେଥି ଆମର ଯେତେବେଳେ ପଦଯାତ୍ରା ସଂକୀର୍ତ୍ତନ ପଦଯାତ୍ରା ହୁଏ ପ୍ରତିବର୍ଷ କାର୍ତ୍ତିକ ମାସରେ, ଶେଷରେ ଆମେ କୀର୍ତ୍ତନ କରିକି ସବୁ ଯେତେବେଳେ ଯାଉ, ଶେଷରେ ବହୁତ ବହୁତ ଆନନ୍ଦ ଲାଗେ ନା କ'ଣ ପ୍ରତିଗୋବିନ୍ଦ ପ୍ରଭୁ? କାରଣ ସେଠି କେହି ଲୋକ ନଥିବେ, କେହି ନଥିବେ, କିନ୍ତୁ ବୃକ୍ଷଲତା ଭିତରେ ଯେତେବେଳେ କୀର୍ତ୍ତନ କରିକି ଯାଆନ୍ତି ଭକ୍ତମାନେ, ବହୁତ ଆନନ୍ଦ ଲାଗେ। ଆଉ ସେ ସମୟରେ ଆମର ମଦନ ମୋହନପୁର କେବଳ ଗୋଟିଏ କଥା କୁହନ୍ତି, ଏଇ ଉଚ୍ଚସ୍ୱର କୀର ଉଚ୍ଚସ୍ୱର କୀର୍ତ୍ତନ କର, କାହିଁ ସେ କଥା ହିଁ କୁହନ୍ତି, ବୃକ୍ଷଲତା ପଶୁପକ୍ଷୀ କୀଟଲତା ବୋଲିତେ ନା ପରେ, ଶୁଣିଲେ ସେ ହରି ନାମ ତାରା ସବେ କରେ, ସେ ସେ କଥା ହିଁ କୁହନ୍ତି। ଏମାନେ କେହି ବୋଲି ପାରୁନାହାନ୍ତି ନା, ତେଣୁ ଏମାନେ ଶୁଣିଲେ ତରିଯିବେ। ତେଣୁ ଏମାନେ ଶୁଣିଲେ ମାନେ ଉଦ୍ଧାର ପାଇବେ। ହଁ, ଗୋପୀନାଥ ମହାରାଜ ଗାନ୍ଧୀ ଭଜନ। ହଁ, ତେଣୁ ଜୀବର କଲ୍ୟାଣ ପାଇଁ, ଅଲଗା ଜୀବମାନଙ୍କର କଲ୍ୟାଣ ପାଇଁ ଏ ଉପକାର କରାଯାଉଛି, ସବୁଠୁ ଶ୍ରେଷ୍ଠ ଉପକାର। ଉଚ୍ଚ ସଂକୀର୍ତ୍ତନ ସବ ଉପକାର କରେ, ସମସ୍ତଙ୍କର ଉପକାର କରେ ଜୀବ। ଏଇଟା କିଏ କରିବ? ସାଧାରଣ ଲୋକ କରିପାରିବେ ନା? ସାଧାରଣ ଲୋକ ତ ଜାଣିନାହାନ୍ତି ନା, ଆମର ଭକ୍ତ ଜାଣିଛନ୍ତି, ସେଦିନ ଯିଏ ନିଜେ ନାମ କରୁଛି ତାର ଫଳ ବି ରହିଛି, ମନା ନାହିଁ। ଯାହା ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ତାଙ୍କର କହୁଥିଲେ, କେବଳ ନ ମନସା ମନ୍ତ୍ର ଜପ ଭବତି ତଦାଖଳୁ ମନନଶୀଳ ଜପକୃତ ପ୍ରୟୋଜନ ସିଦ୍ଧି ଲଭତେ। ସେ ନିଶ୍ଚିତ ଭାବେ ଜପର ସିଦ୍ଧି ସେ ପାଉଛି, ଜପର ଫଳ ପାଉଛି, କିନ୍ତୁ ସେ ନିଜର ଉପକାର କଲା, ସେ ଅଲଗା ଜୀବର ଉପକାର କଲାନି। ଭାରତ ହୁଏତ ମନୁଷ୍ୟ ଜନ୍ମ ହେଲେ ଯାହାର କାହିଁ କୁହାଗଲା, ଜନ୍ମ ସାର୍ଥକ କରି କର ପର ଉପକାର କାହିଁ କୁହାଯାଇଛି, ଅଲଗା ଜୀବର ଉପକାର କରିବା ପାଇଁ। ସେ ଉଚ୍ଚସ୍ତରରେ ଯେତେବେଳେ ନାମ କରୁଛି ଜୀବ, ସିଏ ସମସ୍ତଙ୍କର ଉପକାର କରେ। ଜପିଲେ ଶ୍ରୀକୃଷ୍ଣ ନାମ ଆପଣେ ସେତରେ ଉଚ୍ଚ ସଂକୀର୍ତ୍ତନେ ସବୁ ଉପକାର କରେ। ପଶୁ ପକ୍ଷୀ କୀଟ ପତଙ୍ଗ ଏମାନେ ସବୁ କେମିତି ତାଙ୍କ ଜୀବନ କେମିତି କଲ୍ୟାଣ ହେବ, ଏଇଭଳି ହେବ। ସେଇଥିପାଇଁ ଆମେ ଯାହା ଶୁଣିଥିଲେ ପୂର୍ବରୁ, ମହାପ୍ରଭୁ କ'ଣ କହିଲେ, ତାର ମଧ୍ୟ ସର୍ବଶ୍ରେଷ୍ଠ ନାମ ସଂକୀର୍ତ୍ତନ। ପ୍ରଭୁପାଦ ମହାରାଜ କ'ଣ କହିଛନ୍ତି ଦେଖନ୍ତୁ, ତା ଉପରେ ସ୍ୱାଚାର୍ଯ୍ୟମାନେ ସିଦ୍ଧାନ୍ତ ଦେଖନ୍ତୁ, ପ୍ରଭୁପାଦ କ'ଣ କହୁଛନ୍ତି। ଚାଣ୍ଟିଙ୍ଗ ଦ ହୋଲି ନେମ୍ ଇଜ୍ ଦ ଚିଫ୍ ମିନ୍ସ ଅଫ୍ ଆଟେନିଙ୍ଗ୍ ଲଭ୍ ଅଫ୍ ଗଡ୍ ହେଡ୍। ମହାନଙ୍କ ନାମ ଯେଉଁ ଜପ କରାଯାଏ, କୀର୍ତ୍ତନ କରାଯାଏ, ଚିଫ୍ ମିନ୍ସ ଅଫ୍ ଆଟେନିଙ୍ଗ୍ ଲଭ୍ ଅଫ୍ ଗଡ୍ ହେଡ୍, ଏଇଟା ହେଉଛି ମୁଖ୍ୟ ଅଙ୍ଗ, ମୁଖ୍ୟ କାରଣ। ଜୟ ଶ୍ରୀ ଶିବ ନିତା ଶ୍ରୀ ଶ୍ରୀ କୃଷ୍ଣ ରାମ ଶ୍ରୀ ଶ୍ରୀ ଜଗନ୍ନାଥ ବୋଲି ସୁଧାମି। ଦିସ୍ ଚାଣ୍ଟିଙ୍ଗ୍ ଅର୍ ଡିଭୋସନାଲ ସର୍ଭିସ୍ ଡଜ୍ ନଟ୍ ଡିପେଣ୍ଡ ଅନ୍ ଏନି ପାରାଫର୍ନେଲିଆ। ଏ ଯେଉଁ ଚାଣ୍ଟିଙ୍ଗ ବା ଭକ୍ତି ଯୋଗ ଡଜ୍ ନଟ୍ ଡିପେଣ୍ଡ ଅନ୍ ଏନି ପାରାଫର୍ନେଲିଆ ନର୍ ଅନ୍ ୱାନ୍ସ ହେଭିଙ୍ଗ ଟେକେନ୍ ବାର୍ଥ ଇନ୍ ଏ ଗୁଡ୍ ଫ୍ୟାମିଲି। ଏମିତି ନୁହେଁ ଯେ ଜଣେ ଉଚ୍ଚ କୂଳରେ ଜନ୍ମ ହେଲେ ହିଁ ନାମ କରିବ, ସେଇଟା ମଧ୍ୟ ଡିପେଣ୍ଡ କରେ ନା। ଗତକାଲି ଆମେ ତା ବିଷୟରେ ଆଲୋଚନା କରିଥିଲେ ନା, ସମସ୍ତେ ନାମ କରିପାରିବେ। କ'ଣ ସେ ଗତକାଲି ଆଲୋଚନା କରିଥିଲେ, କୃଷ୍ଣ ଭଜନ ନାହିଁ ଜାତି କୁଳାଦି ବିଚାର, ସେଇଟା ଆଲୋଚନା କରିଥିଲେ। ପ୍ରଭୁ ସେ କଥା ଲେଖିଛନ୍ତି, ଦେଖନ୍ତୁ, ଦିସ୍ ଚାଣ୍ଟିଙ୍ଗ ଅର୍ ଡିଭୋସନାଲ ସର୍ଭିସ୍ ଡଜ୍ ନଟ୍ ଡିପେଣ୍ଡ ଅନ୍ ଏନି ପାରାଫର୍ନେଲିଆ ନର୍ ଅନ୍ ୱାନ୍ସ ହେଭିଙ୍ଗ ଟେକନ୍ ବାର୍ଥ ଇନ୍ ଏ ଗୁଡ୍ ଫ୍ୟାମିଲି, ବଟ୍ ହ୍ୟୁମିଲିଟି ଆଣ୍ଡ ମିକ୍ନେସ୍ ୱାନ୍ ଆଟ୍ରାକ୍ଟସ୍ ଦ ଆଟେନ୍ସନ୍ ଅଫ୍ କ୍ରିଷ୍ଣ। ଜପ କରିବେ, ନାମ କରିବେ, କିନ୍ତୁ କେମିତି କରିବେ କହୁଛନ୍ତି, ବଟ୍ ବାଏ ହ୍ୟୁମିଲିଟି ଆଣ୍ଡ ମିକ୍ନେସ୍। ହ୍ୟୁମିଲିଟି ମାନେ କ'ଣ, ବିନୟ ଭାବ, ମିକ୍ନେସ୍ ମାନେ ଅକିଞ୍ଚନ ଭାବ, ବିନୟ ଅକିଞ୍ଚନ ଭାବେ ଯଦି ନାମ କରିବେ ତାହେଲେ ୱାନ୍ ଆଟ୍ରାକ୍ଟସ୍ ଦ ଆଟେନ୍ସନ୍ ଅଫ୍ କ୍ରିଷ୍ଣ। ଜଣେ କୃଷ୍ଣଙ୍କର ମତିକୁ ନିଜ ଆଡ଼କୁ ଟାଣିବ ବା କୃଷ୍ଣଙ୍କୁ ନିଜ ଆଡ଼କୁ ସେ ଆକର୍ଷିତ କରିପାରିବ। ଜପରେଟା ହେବ, ଉଚ୍ଚସ୍ତର ନାମ କଲେ ତ ଆହୁରି ଅଧିକା, କିନ୍ତୁ ଉଚ୍ଚସ୍ତର ବି କେମିତି କରିବେ। ମହାରାଷ୍ଟ୍ର କଥା ବାରମ୍ବାର କୁହନ୍ତି, କ'ଣ ସେ ପଦ ମୋତେ ମହାରାଜ ପଚାରିଥିଲେ କ୍ଲାସ୍ରେ, ବିହିତ କୀର୍ତ୍ତନ ଗୌର ବିହିତ କୀର୍ତ୍ତନ, ସେ ପଦରା ମହାରାଜ ପଚାରିଥିଲେ କ୍ଲାସ୍ରେ, ବିହିତ କୀର୍ତ୍ତନ, କୀର୍ତ୍ତନ ବିହିତ, ହଁ ଗୌରବ ହିତ କୀର୍ତ୍ତନ ଶୁଣି, ସେଇ ପଦ ବିହିତ କୀର୍ତ୍ତନ। ତ ଯାହାବି ଏ ହେଉଛି ବିନୟ ଏବଂ ଅକିଞ୍ଚନ ଭାବେ ତଳେ ଜଣେ ନାମ କରୁଛି ସେ ସମୟରେ ଭଗବାନଙ୍କର ମତି ତା ଆଡ଼କୁ ସେ ଟାଣିପାରେ। ଦ୍ୟାଟ୍ ଇଜ୍ ଦ ଭେରିଡିକ୍ଟ ଅଫ୍ ଅଲ୍ ବେଦସ୍, ଏଇଟା ହେଉଛି ସମସ୍ତ ବେଦର ଏଇଟା ହେଉଛି ମତ। ତାପରେ ପ୍ରଭୁପାଦ କିଛି ସେଣ୍ଟେନ୍ସ ପରେ ଲେଖୁଛନ୍ତି, ଦେୟାରଫୋର୍ ହ୍ୱାଟ୍ ଏଭର୍ ୱାନ୍ ଡଜ୍ ଇନ୍ ଏକ୍ଜିକ୍ୟୁଟିଂ ଡିଭୋସନାଲ ସର୍ଭିସ୍ ମଷ୍ଟ ବି ଏକମ୍ପାନିଡ୍ ବାଇ ଦ ଚାଣ୍ଟିଂ ଅଫ୍ ଦ ହୋଲି ନେମ୍ ଅଫ୍ ଦି ଲର୍ଡ଼। ତେଣୁ ସେ ଯାହା ବି କରୁ ପ୍ରେମପୂର୍ଣ୍ଣ ସେବାରେ, ସେ ଯାହା କଲେ ମଧ୍ୟ ନାମ ସଂକୀର୍ତ୍ତନ ସହିତ କରିବା ଆବଶ୍ୟକ। ନାମ ସଂକୀର୍ତ୍ତନ ହେଲା ସାର, ତେଣୁ ଆଉ ଗୁରୁଦେବ ସେ କଥା କହୁଛନ୍ତି, ଯାହା କର ନାମ ସଂକୀର୍ତ୍ତନ କର, ଯଜ୍ଞ କରାଯାଉଛି, ପୂଜା କରାଯାଉଛି, ଯାହା ବି କରାଯାଉଛି ନାମ ସଂକୀର୍ତ୍ତନ ସହିତ କରାଯାଉଛି ନା। ଯିଏ ଯାହା କରୁଛି ଓଡ଼ିଶାରେ ଦେଖୁନାହାନ୍ତି, ଘର ପ୍ରତିଷ୍ଠା କଲେ ଭକ୍ତମଣ୍ଡେ କିଏ ନାମ ସଂକୀର୍ତ୍ତନ ହେବ, କାହାର ବାପା ଚାଲିଯାଇଛନ୍ତି ଭକ୍ତମଣ୍ଡେ ଡାକ ନାମ ସଂକୀର୍ତ୍ତନ କର, କାହା ବାପା ଘରେ ପଡ଼ିଛନ୍ତି ମରିବା ପାଇଁ ସମୟ ହେଲାଣି ଯାଉନାହାନ୍ତି ଡାକ ଭକ୍ତମଣ୍ଡେ ନାମ ସଂକୀର୍ତ୍ତନ କର। ଯେକୌଣସି କାର୍ଯ୍ୟ କ'ଣ କତି ଭାଷ ସବୁ ଅନୁଭବ ଅଛି ଆମର ସମସ୍ତଙ୍କର, ଯାଉଛେ ଆଉ ସମସ୍ତେ ଦେଖୁନାହାନ୍ତି, ସବୁ କାର୍ଯ୍ୟ ନାମ ସଂକୀର୍ତ୍ତନ ହିଁ ରହିଛି। ଏଇଟା ସିଦ୍ଧାନ୍ତ ବା ଏଇଟା ପ୍ରକୃତ ସତ୍ୟ, ଗୁରୁଦେବ ସେ କଥା ହିଁ କୁହନ୍ତିନି କି ଜୀବ ଗୋସ୍ୱାମୀ ସେ କଥା ହିଁ କହିଛନ୍ତି। ଦେଖନ୍ତୁ ଜୀବ ଗୋସ୍ୱାମୀ ଗୋଟେ ସୁନ୍ଦର କଥା କହୁଛନ୍ତି, ସେ ଟିକା ତ ମାଣିନି। ଭକ୍ତି ସନ୍ଦର୍ଭରେ ଏଠି ଗୋଟେ ସୁନ୍ଦର କଥା କହିଛନ୍ତି, ୟଂଚ କୀର୍ତ୍ତନାଖ୍ୟା ଭକ୍ତିର ଭଗବତ ଦ୍ରବ୍ୟ ଜାତି ଗୁଣ କ୍ରିୟା ଭି ଦିନଜନେକ ବିଷାପାର କରୁଣାମୟ ଇତି ଶ୍ରୁତି ପୁରାଣାଦି ବିଶ୍ରୁତି ଅତଏବ କଳୌ ସ୍ୱଭାବତ ଏବଂ ଅତି ଦିନେଷୁ ଲୋକେଷୁ ଆବିର୍ଭୂୟ ତାନ୍ ଅନାୟାସେନ ଏବଂ ତତ୍ତତ୍ ଯୁଗଗତ ମହାସାଧନା ସର୍ବ ଏବ ଫଳ ଦଦାନା ସା କୃତାର୍ଥୟତି। ବହୁତ ସୁନ୍ଦର ଭକ୍ତି ସିଦ୍ଧାନ୍ତ ଭକ୍ତିର ସନ୍ଦର୍ଭରେ ରଚନା କରିଛନ୍ତି ସିଦ୍ଧାନ୍ତବାବୁ। ୟଂଚ କୀର୍ତ୍ତନାଖ୍ୟା ଭକ୍ତି, ଏହି ହେଉଛି କୀର୍ତ୍ତନାଖ୍ୟ ଭକ୍ତି, କାହିଁକି ତାର ମଧ୍ୟ ସର୍ବଶ୍ରେଷ୍ଠ ନାମ ସଂକୀର୍ତ୍ତନ। ଆମେ ସେ ପଏଣ୍ଟରେ ଶୁଣୁଛେ କାହିଁକି ଏଠି ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ଏଇଟା ଆମେ ଶୁଣୁଛେ। ୟଂଚ କୀର୍ତ୍ତନାଖ୍ୟା ଭକ୍ତି ଭଗବତ ଦ୍ରବ୍ୟ ଜାତି ଗୁଣ କ୍ରିୟା ଭି ଦିନଜନେକ ବିଷାପାର କରୁଣାମୟତି ଶ୍ରୁତି ପୁରାଣାଦି ବିଶ୍ରୁତି। ଇଏ କୌଣସି ବସ୍ତୁକୁ ଅପେକ୍ଷା କରେ ନା, କୌଣସି ବସ୍ତୁ ଦ୍ରବ୍ୟ ଜାତି ଗୁଣ ଆପଣ କହୁଛନ୍ତି ନା ନା ନା, ସିଏ କେଉଟ ଘର ତାଙ୍କ ଘରୁ ଯାଇ କ'ଣ ନାମ କରିବା କହୁଛନ୍ତି କେବେ, ସିଏ ଶୂଦ୍ର ଘର ତାଙ୍କ ଘରୁ ଯାଇ କାହିଁ ନାମ କରିବା କେବେ ବିଚାର ଆସୁଛି ଭକ୍ତ ମନରେ, କେବେ ବି ନାହିଁ। ନାମ ସବୁଠି ହବ ମହାପ୍ରଭୁ, ବା ଗତକାଲି ଆମେ ଶୁଣିଥିଲେ ମହାପ୍ରଭୁ ଆସି ନାମର ସ୍ରୋତ ଦେଇ ଚାଲିଯାଇଛନ୍ତି, ପୁଣି ଯାହା ଅଟକି ଯାଇଥିଲା ଆବଦ୍ଧ କରୁଣା ସିନ୍ଧୁ କାଟିବା ମୁହାଣ, ପୁଣି ମୁହାଣକୁ କାଟିଦେଲେ ନିତ୍ୟାନନ୍ଦ ପ୍ରଭୁ, ପୁଣି ସେ ମୁହାଣ ଯେଉଁ ଭାଙ୍ଗିକି କେବଳ ଭାରତ ଭିତରେ ପ୍ରସାରିତ ହେଲା, ପ୍ରଭୁପାଦ ଆସିଲେ ସେ ମୁହାଣକୁ ଆହୁରି କାଟିକି ପୁରା ପୃଥିବୀ ସାରା ପ୍ରସାରିତ କରିଦେଲେ, ସେ ବନ୍ୟାକୁ ପୃଥିବୀ ସାରା ବିସ୍ତାର କରିନେଲେ। ତ ସେଠି ଆଉ କୌଣସି ବିଚାର ରହେ ନା, କୌଣସି ବସ୍ତୁ ସ୍ଥାନ କାଳ ପାତ୍ର କିଛି ବିଚାର ରହେ ନା। ଶ୍ରୁତି ପୁରାଣାଦି ବିଶ୍ରୁତି, ଏଇଟା ବି ଶାସ୍ତ୍ର ପୁରାଣ ଏଇଟା ବି ବର୍ଣ୍ଣନା ଅଛି। ଅତଏବ କଳୌ ସ୍ୱଭାବତ ଏବ ଅତି ଦିନେଷୁ ଲୋକେଷୁ ଆବିର୍ଭୂୟତାନ, ତେଣୁ କଳିଯୁଗରେ ସ୍ୱଭାବତ ନାମ ଆସିଛନ୍ତି, ଭଗବାନ ଆସିଛନ୍ତି ସ୍ୱୟଂ ନାମକୁ ନେଇକି। କଳିକାଳେ ନାମ ରୂପେ କୃଷ୍ଣ ଅବତାର, ଶୁଣିଲେ ନା, ନାମ ହେତେ ହୟ ସର୍ବ ଜଗତ ନିସ୍ତା, ଦିନଜନମାନଙ୍କ ପାଇଁ ଭଗବାନ ନାମ ରୂପେ ଆବିର୍ଭୂତ ହେଲେ, ନହେଲେ ଦିନ ଲୋକ ଆମ ଭଳି ଦିନ ଜନ ଆମେ କେମିତି ଭଗବାନଙ୍କର ପ୍ରେମ କ'ଣ ଆମେ ତ ଜାଣିନେ ଯାହା ବି ହେଉ, କିନ୍ତୁ କୃପା ଭଗବାନ ଯଦି ଏତିକି ନ କରିଥାନ୍ତେ ଆମେ ନାମ ବି ଜାଣିନଥାନ୍ତୁ। ଲୋକ ଯାହା ତ ନାମ କରୁଛନ୍ତି ନା ବାହାରେ, ନାମ ତାଙ୍କର ଶ୍ରଦ୍ଧା ଥାଉ ନଥାଉ ଯାହା ବି ହେଉ, ନାମ ଯେଉଁ କରୁଛନ୍ତି ଏଇଟା କେମିତି କଲେ, ମହାପ୍ରଭୁ ଯଦି ନାମ ନ ଆଣିଥାନ୍ତେ କ'ଣ ନାମ କରିଥାନ୍ତେ ନା, ଦିନ ଲୋକ ନାମ କେମିତି କରୁଛନ୍ତି। ଆମେ ଯାଇଥିଲୁ, ତୋର ମନେ ଅଛି ଆମେ ଯାଇଥିଲେ ନାମ ହଟରେ ଯେଉଁ ପ୍ରୋଗ୍ରାମ, କେଉଁ ଗୋଟେ ଜାଗାଟା ଅତିପ୍ରଙ୍ଗ ମନେ ଥିବ, ସେ କୋରାପୁଟ ଅଞ୍ଚଳରେ ଗୋଟେ ଜାଗାକୁ ଯାଇଥିଲୁ, ଆପଣ ଶୁଣିଲେ ଆସୁଛିଯିବେ, ସେ ଗାଁକୁ କରେଣ୍ଟ ଯାଇନି, ଜେନେରେଟର୍ରେ ଆମର ପ୍ରୋଗ୍ରାମ ହେଲା, କିନ୍ତୁ ସେ ଗାଁରେ 365 ଦିନ ନାମ ସଂକୀର୍ତ୍ତନ କରୁଛନ୍ତି, 365 ଦିନ ତାଙ୍କ ଗାଁ ଲୋକ ସମସ୍ତେ ନାମ ସଂକୀର୍ତ୍ତନ କରୁଛନ୍ତି। ତାଙ୍କର ଅଷ୍ଟପ୍ରହରୀ ମଣ୍ଡପ ଥିଲା, ସେ ମଣ୍ଡପରେ ପ୍ରୋଗ୍ରାମ ହୋଇଥିଲା, ମନେ ଅଛି କେଉଁ ଜାଗା, ମୋର ନାଁ ମନେ ନାହିଁ, କେତେ ଜାଗା ବୁଲୁଛୁ କେଉଁ ନାଁ ମନେ ଅଛି, ଦେଖିକି ଆଶ୍ଚର୍ଯ୍ୟ ହେଲି, ସେଭଳି କେତେ ଜାଗା ଅଛି ମନେ ଅଛି, ଟିକେ ଦୂର ଅଞ୍ଚଳକୁ ଯାଇଥିଲେ, କରେଣ୍ଟ ନାହିଁ ସେ ଗାଁରେ, କିନ୍ତୁ ତାଙ୍କର ନାମ ସଂକୀର୍ତ୍ତନ ଯେଉଁ ଅଷ୍ଟପ୍ରହରୀ ମଣ୍ଡପ ସେଇଠି ଆମର ପ୍ରୋଗ୍ରାମ ହୋଇଥିଲା। ତା'ପରେ ସେଠୁ ବୁଝିଲୁ ଯେ ସେଠି ତାଙ୍କ ଗାଁରେ 365 ନାମ କରୁଛନ୍ତି। ଆଚ୍ଛା, ସେଇ ଲୋକମାନେ ମାନେ ସେମାନେ କିଛି ଜାଣିନଥିବେ, ପାଠ କ'ଣ ଜାଣିନଥିବେ କହିବାକୁ ଗଲେ, ବିଦ୍ୟା କ'ଣ ଜାଣିନଥିବେ, ଆଧୁନିକ ସଭ୍ୟତାର ଚାଲିଚଳନ ବିଷୟରେ ସେମାନେ ବିଲକୁଲ ଅଜ୍ଞ କହିଲେ ଚଳେ, ସେମାନେ ନାମର ମହିମା କେମିତି ଜାଣିଲେ। ଯଦି ବିଚାର କରାଯିବ ତାହେଲେ ତ ସେମାନେ ତ ନାମ କ'ଣ ସେମାନେ ତ ଜାଣିନଥାନ୍ତେ ନା, କେମିତି ଜାଣିଲେ ପୁଣି, ଏ ମହାପ୍ରଭୁଙ୍କ କୃପା। ଏହି ଶବ୍ଦରେ ଆମେ ଶୁଣୁଛେ, ଅତଏବ କଳୌ ସ୍ୱଭାବତଃ ଏବଂ ଅତି ଦିନେଷୁ ଲୋକେଷୁ, ଅତି ଦିନ ଲୋକମାନଙ୍କ ପାଇଁ, ସମସ୍ତଙ୍କ ପାଇଁ, ସମସ୍ତେ ତ ଦିନ କଳିଯୁଗରେ କି ଆଉ ଉନ୍ନତ କି, ଆବିର୍ଭୂୟ ତାନ୍ ଅନାୟାସେନ ଏବ, ଆବିର୍ଭୂତ ହେଇକି ସେମାନଙ୍କୁ ଅନାୟାସରେ କେମିତି କୃଷ୍ଣ ପ୍ରେମ ଦିଆଯାଇପାରିବ ମହାପ୍ରଭୁ ଆସି ଦେଇଛନ୍ତି, ସେଇଥିପାଇଁ କହିଲେ ପରମ ବିଜୟ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ତତ୍ତତ୍ ଯୁଗଗତ ମହାସାଧନା ସର୍ବଂ ଏବ ଫଳଂ ଦଦାନା ସା କୃତାର୍ଥୟତି। ଅଲଗା ଯୁଗମାନଙ୍କରେ ଅଲଗା ସାଧନ କରି ବ୍ୟକ୍ତି ଯେଉଁ ସିଦ୍ଧିଟା ପାଉଥିଲା, କଳିଯୁଗରେ ସେଇ ସେ ସାଧନ ବି କରିବା ଦରକାର ନାହିଁ, ସରି, ସେଇ ସେ ସାଧନ କରିକି ସେ ସିଦ୍ଧି ପାଇବା ପାଇଁ ପ୍ରୟାସ କରିବା ଦରକାର ନାହିଁ, କେବଳ ନାମରେ ସବୁ ରହିଯାଇଛି। ସର୍ବ ଏବ ଫଳଂ ଦଦାନା ସା କୃତାର୍ଥୟତି, ସବୁ ଫଳ ନାମ ରଖିଦେଇଛନ୍ତି। ସେଥିପାଇଁ ମଦମ୍ରାଣ ଶ୍ରୀ ଶ୍ଳୋକ ରହିଲେ, ନାମ ଚିନ୍ତାମଣି କୃଷ୍ଣ ଚୈତନ୍ୟ ରସ ବିଗ୍ରହ, ଚିନ୍ତାମଣି ସବୁ ଫଳ ମିଳିବ। ଯତ ଏବ ତୟ ଏବ କଳୌ ଭଗବତା ଭଗବତ ବିଶେଷତଶ୍ଚ ସନ୍ତୋଷ ଭବତି ଯତଏବ ତୟେବ କଳୌ ଭଗବତ ବିଶେଷତଶ୍ଚ ସନ୍ତୋଷ ଭବତି। ସେଥିପାଇଁ ଭଗବାନ ବି ବିଶେଷ ଭାବେ ଏଇ ନାମ ସଂକୀର୍ତ୍ତନ ପ୍ରଚାର କରିକି ସେ ନିଜେ ବି ସନ୍ତୋଷ ଅନୁଭବ କରୁଛନ୍ତି। ଆଉ ଭଗବାନ ଦେଖୁନାହାନ୍ତି, ଭଗବାନ ଭଗବାନ ଜୀବର କଲ୍ୟାଣ ଚାହୁଁଛନ୍ତି ନା, ତେଣୁ ସେ ଆସି ନାମ ପ୍ରଚାର କରି ନିଜେ ବି ଶାନ୍ତି ପାଉଛନ୍ତି। ଅଲଗା ଯୁଗରେ ଭଗବାନ ଆସିଛନ୍ତି, ଭଗବାନଙ୍କର ଗୋଟେ ଲକ୍ଷଣ କ'ଣ, ଜୀବମାନଙ୍କ ପ୍ରତି ସୁହୃଦଂ ସର୍ବଭୂତାନାଂ, ଏଇଟା ଭଗବାନଙ୍କର ଲକ୍ଷଣ ନୁହଁ କି, ସବୁ ଜୀବଙ୍କର ମଙ୍ଗଳାକାଂକ୍ଷୀ ବନ୍ଧୁ, ଏଇଟା କିଏ, କେବଳ ଭଗବାନ। ଏବଂ ଦ୍ୱିତୀୟ ଯଦି କେହି ଥାଆନ୍ତି ତାହେଲେ ସେ ହେଉଛନ୍ତି ଭଗବାନଙ୍କର ଶୁଦ୍ଧ ଭକ୍ତ ସାଧୁ, ଏଇଟା ଏ ଦୁଇ ଜଣଙ୍କ ପାଖରେ ହିଁ ପ୍ରଯୁଜ୍ୟ, ସୁହୃଦଂ ସର୍ବଭୂତାନାଂ। ତ ଭଗବାନ ଯେତେବେଳେ ପ୍ରତି ଯୁଗରେ ଆସିଛନ୍ତି, ବିଭିନ୍ନ ଅବତାର ମାଧ୍ୟମରେ ଜଗତକୁ ଆସିଛନ୍ତି, ସେ କ'ଣ ପ୍ରକୃତରେ ସମସ୍ତଙ୍କର ମଙ୍ଗଳ କରିଛନ୍ତି ନା କରିନାହାନ୍ତି? ଯଦିଓ କରିଛନ୍ତି, ପରୋକ୍ଷ ଭାବେ ସେଇଟା କରିଛନ୍ତି ବୋଲି ବିଚାର କରାଯିବ, ଯେମିତି ଅସ୍ତ୍ରମାନଙ୍କୁ ନିହତ କରିଛନ୍ତି, ଅସ୍ତ୍ରମାନଙ୍କୁ ନିହତ କରିଛନ୍ତି ସତ, ଭଗବାନଙ୍କ ହାତରେ ଯିଏ ନିହତ ହେଲା ସେ ଉନ୍ନତ ଗତି ପ୍ରାପ୍ତ ହେଲେ, କିନ୍ତୁ ପ୍ରେମ ପାଇଲେ, ପ୍ରେମ ପାଇଲେ ସେମାନେ ତ ସେଇଟା ବୁଝିପାରିଲେନି। ତେଣୁ ବିଭିନ୍ନ ଯୁଗରେ ଆସିଛନ୍ତି, ସମ୍ଭବ ଆମେ ଯୋଗେଇ ଯୋଗେଇ କହିଦେଲେ, ଅସୁରମାନଙ୍କୁ ଦମନ କରିବେ, ଭକ୍ତମାନଙ୍କୁ ସୁରକ୍ଷା ଦେବେ, ଏଥିପାଇଁ ଆସିଛନ୍ତି। କିନ୍ତୁ ଅଲଗା ଯୁଗରେ ଯେଉଁ ଭଗବାନ ବିଭିନ୍ନ ଅବତାରରେ ଆସିଛନ୍ତି, ଏଭଳି ପରମ କରୁଣ ଭାବଟାକୁ କ'ଣ ପ୍ରକାଶ କରିଛନ୍ତି ନା, ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ କୃଷ୍ଣ ପ୍ରେମ ପାଇବେ, ତାଙ୍କ ଜୀବନକୁ ସାର୍ଥକ କରିବେ, ଏଇ ଭାବନାରେ କେବେ ଆସିଛନ୍ତି ନା? ଆସିନାହାନ୍ତି। କେବଳ ଆସିଲେ ମହାପ୍ରଭୁ ସ୍ୱୟଂ, ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ମହାପ୍ରଭୁଙ୍କ ରୂପରେ ଆସିଲେ, ଆସିକି ଏଇଟା କଲେ। ଅନ୍ୟ ଯୁଗରେ କ'ଣ କରିଛନ୍ତି? ଅନ୍ୟ ଯୁଗରେ ଅସ୍ତ୍ରଶସ୍ତ୍ର ଧରିକି ପାପୀମାନଙ୍କୁ ବିନାଶ କରିଛନ୍ତି। ସେ କଳିଯୁଗରେ କ'ଣ ପାପୀକି ବିନାଶ କରିନାହାନ୍ତି? କରିଛନ୍ତି। କଳିଯୁଗରେ ଖାଲି ଅଲଗା ଯୁଗରେ ମହାରାଜ କଥା କୁହନ୍ତି, ଅଲଗା ଯୁଗରେ ରାବଣ ଜଣେ ଥିଲା, କଂସ ଜଣେ ଥିଲା, ହିରଣ୍ୟକଶିପୁ ଜଣେ ଥିଲେ, ଆଉ କଳିଯୁଗରେ ତ ଘରେ ଘରେ ରାବଣ, ଘରେ ଘରେ କଂସ, ଘରେ ଘରେ ହିରଣ୍ୟକଶିପୁ। ଭଗବାନ କେତେ ଆସିବ ଅବତାର ନେଇକି, କିଏ କେଉଁ ଅବତାର କେତେ କ'ଣ କଂସକୁ ମାରିବେ? ସେଥିପାଇଁ ଭଗବାନ କେତେ କରୁଣା ପ୍ରଦର୍ଶନ କରିଛନ୍ତି ଦେଖନ୍ତୁ। ଯତଏବ ତୟେବ କଳୌ ଭଗବତ ବିଶେଷ ବିଶେଷତଶ୍ଚ ସନ୍ତୋଷ ଭଗବତୀ, ବିଶେଷ ରୂପେ ଭଗବାନ ଆସିଲେ ଜୀବମାନଙ୍କର କଲ୍ୟାଣ ପାଇଁ। ଯଦିଓ ଭଗବାନଙ୍କ ନିଜର ଆସ୍ୱାଦନ ବି ରହିଛି, କିନ୍ତୁ ଜୀବମାନଙ୍କର କଲ୍ୟାଣାର୍ଥେ ଯଦି ବିଚାର କରାଯାଏ ତାହେଲେ ଏଇଭଳି ଅବତାର ଆଉ କ'ଣ ଅଛନ୍ତି ନା? ଏଇଭଳି ଅବତାର ତ ନାହାନ୍ତି। ମହାପ୍ରଭୁ ଆସି ନିଜେ ଆସ୍ୱାଦନ କରିଛନ୍ତି, ଠିକ୍ ଅଛି, କିନ୍ତୁ ଜୀବମାନଙ୍କର କଲ୍ୟାଣ ଅଲଗା କୌଣସି ଅବତାର ଯେମିତି କରାଯାଇନି, ମହାପ୍ରଭୁଙ୍କ ଅବତାର ତଦ୍ରୁପ ମାନେ ତାଠୁ ଅଧିକା କରାଯାଇଛି। କଳିଯୁଗରେ କ'ଣ କରିଛନ୍ତି? କେବଳ ପାପୀମାନଙ୍କୁ ନାଶ କରିନାହାନ୍ତି, ପାପୀମାନଙ୍କ ସହିତ ପାପ କରିବାର ପ୍ରବଣତାକୁ ନାଶ କରିଛନ୍ତି, ପାପକୁ ନାଶ କରିଛନ୍ତି, ପାପ କରିବାର ପ୍ରବଣତାକୁ ନାଶ କରିଛନ୍ତି। ଏବଂ ଖାଲି ସେତିକି ନାହିଁ, ସେଟା ନାଶ କରିକି ପାପୀମାନଙ୍କୁ ଭକ୍ତରେ ପରିଣତ କରିଛନ୍ତି। ଅଲଗା ଯୁଗରେ ଭଗବାନ ଯେଉଁ ଆସିଛନ୍ତି, ପାପୀମାନଙ୍କୁ ବିଲକୁଲ ବିନାଶ କରିଛନ୍ତି, ଭକ୍ତ କରିଛନ୍ତି କେଉଁଠି କହିଲେ ଦେଖି? ପାପୀମାନଙ୍କୁ ଭକ୍ତ କରିଛନ୍ତି ମହାପ୍ରଭୁଙ୍କ ବ୍ୟତୀତ ଅଲଗା ଅବତାରରେ ସେଇ ଭଗବାନ, କିନ୍ତୁ ମହାପ୍ରଭୁ ଆସିଲେ ପାପୀମାନଙ୍କୁ ଭକ୍ତ କଲେ। ଆଉ ଭକ୍ତ କେମିତି କରିଛନ୍ତି? କେବଳ ଏଇ ସଂକୀର୍ତ୍ତନ ଦ୍ୱାରା, ସଂକୀର୍ତ୍ତନ ଯଜ୍ଞ, ସଂକୀର୍ତ୍ତନ ଦ୍ୱାରା ପାପୀମାନେ ଭକ୍ତ ହେଲେ। କେମିତି ହେଲେ? ଆସନ୍ତାକାଲି ଶୁଣିବା, ରହିଲା ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ, ରହିଲେ ପୁଣି କାଲି ଆଲୋଚନା ହେବେ। ମୁଁ ଭାବୁଥିଲି ଆଜି ସାରିବା, ରହୁ। ନାମ ସଂକୀର୍ତ୍ତନ ମହିମା ଆମେ ଶ୍ରବଣ କଲେ କାଲି ଶୁଣିବା, ପୁଣି ପରମ ବିଜେତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ ପୁଣି ରହିବେ। ହଁ, କ'ଣ କହୁଛନ୍ତି? ନାଇଁ, ସେଟା ତାଙ୍କୁ କହିବା ଆବଶ୍ୟକ, କିନ୍ତୁ କହିବା ସହିତ ତାଙ୍କୁ ପ୍ରେମ ବିଷୟରେ ବି ସୂଚନା ଦେବା ଉଚିତ। ଆମେ କହୁନେ କି ବାହାରେ ନାମ କଲେ କାମନା ବି ପୂରଣ ହେବ, ଯେମିତି ଆଜି ଆଲୋଚନା ସେ ବିଷୟ ଆମେ ଶ୍ରବଣ କଲେ, କିନ୍ତୁ ଜୀବର ସ୍ୱାଭାବିକ ବୃତ୍ତିଟା କ'ଣ ଅଛି? ଜୀବର ସ୍ୱାଭାବିକ ବୃତ୍ତି ହେଉଛି ଭୋଗ ବୃତ୍ତି, ଜୀବର ସେବା ବୃତ୍ତିଟା ନାହିଁ, ଆସିନି। ସେବନମୁଖୀ ସେ ହେଇନି, ଭୋଗନମୁଖୀ ହେଇକି ରହିଛି। ତ ନାମ କଲେ, ନାମର ଏଇଟା ହେଉଛି ଫଳ, ନାମର ଏଇଟା ହେଉଛି କ'ଣ ପ୍ରଭାବ, ସେ ନାମ କରି 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 ସେ ଭୋଗବାଞ୍ଛାଟା ସେବାବାଞ୍ଛାରେ ପରିଣତ ହେବ। ଭୋଗ କରିପାରେ, ନାମ କଲେ ତାକୁ ଭୋଗ ମିଳିପାରେ, କିନ୍ତୁ ନାମ କରି ଧୀରେ 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 ଅନ୍ତରଟା ଶୁଦ୍ଧ ହେବ। ଭକ୍ତିରେ ଏଇଟା ହେଉଛି ଫଳ। ତେଣୁ ସେଥିପାଇଁ କହିଲା ଜେନ କେନ ଉପାୟନ, ଯିବ ଗୋସ୍ୱାମୀ କହିଛନ୍ତି ନା, ଜେନକେନ ଉପାୟନ ମନ କୃଷ୍ଣେ ମନ ନିବେଶ, କୃଷ୍ଣ ପାଖରେ ମନଟା ନିବେଶ ହେଇଯାଉ। ସେଥିପାଇଁ ଆମେ ଯେଉଁ କହୁଛେ, ପ୍ରିସିଂ କରୁଛେ, ନାମ କଲେ କାମନା ପୂରଣ ହେବ, ଏଇଟା କୁହାଯାଇପାରେ, କିଛି ଅସୁବିଧା ନାହିଁ। କିନ୍ତୁ ସେ ନାମ କରୁ, ତାକୁ ନାମ ପ୍ରତି ଶ୍ରଦ୍ଧା ଜନ୍ମେଇବା ଦରକାର। ଯେମିତି ହଉ, ନାମ ପ୍ରତି ଶ୍ରଦ୍ଧା ଜନ୍ମେଇବାକୁ ପଡ଼ିବ। ଶ୍ରଦ୍ଧା ଜନ୍ମେଇଲେ ସିଏ ଯେତେବେଳେ ନାମ କରିବ, ମେଡ଼ିସିନ୍ଟା ସିଏ ଯେକୌଣସି ବେଳେ ତା ପାଠରେ ପୁରେଇ ଦେବା ଦରକାର। ମେଡ଼ିସିନ୍ଟା ଖାଉ, ଖାଇଲା ପରେ ତା'ର ଫଳ ଦେଖେଇବ, ସେ ଅସୁବିଧା କ'ଣ ଅଛି? ତେଣୁ ମେଡ଼ିସିନ୍ଟା ସେ ଠିକ୍ସେ ଖାଇବା ଦରକାର। ମେଡ଼ିସିନ୍ଟାକୁ ଠିକ୍ସେ କେମିତି ଖାଇବ, ସେ ବିଧିଟା ତାକୁ ବତେଇବା ଉଚିତ। ନାମର ସବୁ ଫଳ ଅଛି, ଧୀରେ 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 ନାମ ତା ଅନ୍ତରକୁ ଶୁଦ୍ଧ କରିବ। ନାଇଁ ଆମେ ତାକୁ ଆମେ ବୁଝିଲେଣି କି ପ୍ରେମ କଥା, ତାକୁ ବୁଝେଇବ ଯେ ହଁ ନା ନା ହଁ ନା ନାମ ନାଇଁ ଆମେ ଯେଉଁ ପ୍ରିଚିଂ କରୁଛେ, ପ୍ରିଚିଂରେ ସବୁବେଳେ ଖାଲି ଅ ଆ ଶିଖେଇବ ନା, ତାପରେ କ ଖ ଶିଖେଇବ ନା, ଆଉ ତାପରେ ଏ ବି ସି ଡ଼ି ଶିଖେଇବ ନା, ଆଉ ତାପରେ ସାଇନ୍ତିଟା କସ୍ତିଟା ଶିଖେଇବ ନା, ଆଉ ତାକୁ ସେଭଳି ବୁଝେଇ ବୁଝେଇ ନେବ। ପ୍ରିଚର୍ମାନେ ଟିକେ ଚାଲାକୁ ହେବାକୁ ପଡ଼ିବ ନା, ଆଉ ତୁମେ କାହିଁକି ଭାବୁଛ କି ସବୁବେଳେ ସେଇଟା ଶିଖିବା ଦେବ ତାଙ୍କୁ? ତାଙ୍କ ଭାବନାଠୁ ତୁମେ ମାର୍ଜିତ କରିବାକୁ ପଡ଼ିବ, ତୁମକୁ ଶିଖେଇବାକୁ ପଡ଼ିବ ତାଙ୍କୁ। ଯଦି ଯଦି ସେମାନଙ୍କର ପରିବର୍ତ୍ତନ ହେଉନି ବୋଲି ତୁମେ ବିଚାର କରୁଛ, ତୁମ ପ୍ରିଚିଂ ଦ୍ୱାରା ହିଁ ତା'ର କ'ଣ ପ୍ରୋଗ୍ରେସ୍ ହେବ ବୋଲି ଯଦି ବିଚାର କରୁଛ, ତାହେଲେ ତୁମକୁ ଷ୍ଟ୍ରଙ୍ଗ୍ ହେବାକୁ ପଡ଼ିବ, ତୁମକୁ ତା'ଠୁ ଉନ୍ନତ ଶିକ୍ଷା ଦେବାକୁ ପଡ଼ିବ, ତାକୁ ସେ ବିଷୟରେ ଶିକ୍ଷା ଦେଇକି ତା ମନକୁ ଦୃଢ଼ କରିବାକୁ ପଡ଼ିବ, ତେଣୁ ଆମକୁ ଷ୍ଟ୍ରଙ୍ଗ୍ ହେବାକୁ ପଡ଼ିବ। ସେ ଆପଣ ବୁଝିବ, ତାପରେ ସେ ବୁଝିବ ହଁ ଏଇଟା ହେଉଛି ଭକ୍ତିର ଗୌଣ ଫଳ। ତାପରେ ଭକ୍ତିରେ ସେ ଉଚ୍ଚ ଫଳ ବୁଝିବା ପାଇଁ ଚାହିଁବ, ଉନ୍ନତ ଫଳ ପାଇବା ପାଇଁ ଚାହିଁବ। ଯଦି ସେ ଚାହୁଁନି, ତାକୁ ବୁଝାଯିବ, ସେ ବୁଝେଇବାକୁ ପଡ଼ିବ। କିନ୍ତୁ ଭକ୍ତିର ସ୍ୱଭାବ, ଆମେ ଯଦି ଜଣେ ଯଦି ଠିକ୍ସେ ଭଜନ କରୁଛି, ଠିକ୍ସେ ନାମ କରୁଛି, ତାହେଲେ ତା'ର ଭଗବାସନ ଧୀରେ 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 ପ୍ରଶମିତ ହେବ, ଏଇଟା ସ୍ୱାଭାବିକ। ଧ୍ରୁବ ମହାରାଜ ନାମ କରିଥିଲେ, ଦେଖୁନ ଶେଷରେ କ'ଣ କହିଲେ, ଧ୍ରୁବ ମହାରାଜ ଯାଇଥିଲେ କ'ଣ ପାଇଁ, ଗୋଟେ ବସ୍ତୁ ପାଇଁ, ଗୋଟେ ବସ୍ତୁ ପାଇବା ପାଇଁ ସେ ଯାଇଥିଲେ ନା, ସାଧନ କରିବା ପାଇଁ? ଭଗବାନଙ୍କୁ ପାଇଲେ, ଭଗବାନଙ୍କୁ ପାଇଲେ ସେ ବସ୍ତୁ ମଧ୍ୟ ଭଗବାନ ଯାଚୁଛନ୍ତି, କିନ୍ତୁ ସେ ଆଉ ସେଇଟାକୁ ଚାହିଁ କ'ଣ ଇଚ୍ଛା କଲେନି, କହିଲେ ମୋର ଏଇଟା ଦରକାର ନାହିଁ, ମୁଁ କାଚ ଚାହୁଁଥିଲି ମୋତେ କାଞ୍ଚନ ମିଳିବାରେ। ସେ ଉପଲବ୍ଧି କେମିତି ଆସିଲା? ତାଙ୍କୁ ତ ନାରଦମୁନି କହିନାହାନ୍ତି ବାପା ତୁ ଏଇଟା କର, ତୋତେ କାଞ୍ଚନ ମିଳିବ, ସେ କହିଛନ୍ତି ସେ କଥା ନା? ସୁରୁଚି କ'ଣ ସେ କଥା କହିଥିଲେ? ସୁରୁଚି ବି ସେ କଥା କହିନଥିଲେ, ସୁରୁଚି କ'ଣ କହିଥିଲେ? ତୁ ଭଗବାନଙ୍କୁ ଡାକ, ଭଗବାନ ଡାକିଲେ ମୋ ଗର୍ଭରୁ ଜନ୍ମ ହେବୁ, ତା'ମାନେ ମୋ ଗର୍ଭରୁ ଜନ୍ମ ହେବା ପାଇଁ ତୋତେ ଭଗବାନଙ୍କୁ ଡାକିବା ପାଇଁ ପଡ଼ିବ। ତା'ମାନେ ସୁରୁଚି ମଧ୍ୟ ଜାଣିନି ଭଗବାନଙ୍କୁ ଭକ୍ତି କଲେ ପ୍ରେମ ମିଳିବ, ଯଦି ସେ ଜାଣିଥାନ୍ତି ସେ କଥା କହିଥାନ୍ତା କି ମୋ ଗର୍ଭରୁ ଜନ୍ମ ବୋଲି? କିନ୍ତୁ ସୁରୁଚି ଜାଣିଛି ଭଗବାନ ଚାହିଁଲେ ସବୁକିଛି କରିପାରିବେ, ଯଦି ଭଗବାନ ଚାହିଁଲେ ସବୁକିଛି କରିପାରିବେ ତାହେଲେ ପ୍ରେମ କାହିଁ ନ ଦେଇପାରିବେ? କିନ୍ତୁ ସୁରୁଚିର ସେ ଜ୍ଞାନ ନାହିଁ, ତେଣୁ ନାରଦମୁନି ବି ସେ କଥା କହିନାହାନ୍ତି, ସୁରୁଚି ବି ସେ କଥା କହିନାହାନ୍ତି, ସୁନୀତି ବି ସେ କଥା କହିନାହାନ୍ତି। ସୁନୀତି ଯଦି ଜାଣିଛନ୍ତି, କିନ୍ତୁ ସେ କଥା ସେ କହିନାହାନ୍ତି, ସେ କହିଲେ ଠିକ୍ ଅଛି ଭଗବାନ ଭଜନ କର। କିନ୍ତୁ ଏ ନିଷ୍ଠାପର ଭାଇ ଯଦି ଭଜନ କଲେ ଅନ୍ତରଟା ଶୁଦ୍ଧ ହେଲା, ଭୋଗବାସନଟା ପ୍ରଶମିତ ହେଇଗଲା। ତେଣୁ ଆମେ ଯେଉଁ ପ୍ରିଚିଂ କରୁଛେ, ଆମ ସ୍ଥିତି ହିସାବରେ ଆମେ ଯେଉଁ ପ୍ରିଚିଂ କରୁଛେ, ସାଧାରଣ ଲୋକ ଯଦି ବୁଝିପାରୁନାହାନ୍ତି, ଆମକୁ ତାଙ୍କୁ ବୁଝେଇବାକୁ ପଡ଼ିବ, ଧୀରେ ଧୀରେ ତାଙ୍କୁ ବୁଝେଇବାକୁ ପଡ଼ିବ। କିନ୍ତୁ ସିଏ ଯଦି ନାମ ଠିକ୍ କରୁଛନ୍ତି, ଅଟୋମେଟିକ୍ ଆସିବ। ଯଦି ହଉନି, ମୁଁ ଆଜି ଶୁଣୁଥିଲି, ଆଜି ପଢ଼ୁଥିଲି ହରି କ'ଣ ହରିନାମ ଚିନ୍ତାମଣି, ହରିନାମ ଚିନ୍ତାମଣି ସେ କଥା ବି ଅଛନ୍ତି, ଯଦି ଜଣଙ୍କର ଅନ୍ତର ଶୁଦ୍ଧ ହେଉନି, ତା'ର କାମନା ଯଦି ପ୍ରଶମିତ ହେଉନି, ତା'ର କ'ଣ ଗୁଣଗୁଡ଼ାକ ଯଦି ପରିବର୍ତ୍ତନ ହେଉନି, ଆଚରଣ ଯଦି ଶୁଦ୍ଧ ହେଉନି, ସେଠୁ ସ୍ପଷ୍ଟ ପ୍ରମାଣିତ ହେଉଛି ସେ ଠିକ୍ସେ ନାମ କରୁନାହିଁ। ଶୁଣିବା, ଆସିବା ପର ଶ୍ଳୋକ, ନାମ ନାମକାରୀ ବହୁଧା ନିଜ ସର୍ବଶକ୍ତି ସ୍ତତ୍ରାର୍ପିତା ନିୟମିତ ସ୍ମରଣୀୟ କାଳ ଏତାଦୃଶୀ ତବ କୃପା ଭଗବାନ ମର୍ମେ ମହାପି ଦୁର୍ଦ୍ଦେବ କ'ଣ ଏହାଜନି ନା ଅନୁରାଗ। ସେଇ ଯେଉଁ ସେଇ ଶବ୍ଦ ଦୁର୍ଦ୍ଦେବ, ମୋ ମନଟା ଲାଗୁନି, କାହିଁକି ଲାଗୁନି ସେଇଟା ଦେଖିବ ଭକ୍ତିମ ଠାକୁର କ'ଣ ଟୀକା କରିଛନ୍ତି। ବହୁତ ଭକ୍ତମାନଙ୍କ ପାଇଁ ଆସ୍ୱାଦନ ଶିକ୍ଷାଷ୍ଟକ, ମୋର ଯୋଗ୍ୟତା ନାହିଁ ମାନୁଛି, କେବଳ ଆଚାର୍ଯ୍ୟମାନଙ୍କ ସିଦ୍ଧାନ୍ତ ନେଇ ଆମେ ଆଲୋଚନା କରୁଛେ। ଶୁଣିବେ, ସେଇଟା କେତେ ସୁନ୍ଦର କଥା ଅଛି।
ଜପର ମହିମା କେଉଁଠିକୁ ଆଇଛି ତାହେଲେ? ଆମେ ଯାହା ଦେଖୁଛେ ଇସ୍କନରେ,
ନାଇଁ ଜପଟା ହେଉଛି, ଜପଟା ହେଉଛି ଆମର ସାଧନ, ସଂକୀର୍ତ୍ତନଟା ହେଉଛି ପର ଉପକାର ପାଇଁ। ଆମେ ଯଦି ଯାଇକି ବାହାରେ କୀର୍ତ୍ତନ କରୁଛେ ସେଟାକୁ ନିଜ ପାଇଁ କରୁଛେ କି? ଶୁଣିଲେ ପାଇଛି ସେ କଥା। ଜପଟା ସ୍ୱ ସାଧନ, ନିଜ ସାଧନ ପାଇଁ। କିନ୍ତୁ ଭାରତ ଭୂମିରେ ଜନ୍ମ ହେଇଛ କ'ଣ ଖାଲି ଜପ କରିବା ପାଇଁ? ନା, ଖାଲି ଜପ କରିବା ପାଇଁ କରିଛ ଜନ୍ମ ହେଇଛ? ପ୍ରଚାର କରିବାକୁ ପଡ଼ିବ ନା। ପ୍ରଭୁବାଦ କାହିଁକି ସୋସାଇଟି ଖୋଲିଲେ? ପ୍ରଭୁବାଦ ଏତେ ବଡ଼ ସୋସାଇଟି ଖୋଲିଛନ୍ତି, ଏତେ ସେଣ୍ଟର, ଏତେ ପ୍ରିଚିଂ କ'ଣ ସବୁ ୱିଙ୍ଗ କରିଦେଇଛନ୍ତି, କ'ଣ ପାଇଁ? ପ୍ରଚାର ପାଇଁ ନା, ନାମ ସଂକୀର୍ତ୍ତନ। କିନ୍ତୁ ଆମର ଯେକୌଣସି ପ୍ରିଚିଂ ଆକ୍ଟିଭିଟିସ୍ ରହୁଛି ତା ଭିତରେ ନାମଟା ହିଁ ରହିବ, ନାମଟା ହିଁ ରହୁଛି ନା। ଯେମିତି ଆମେ ସାଧାରଣ ଗୋଟେ ଭକ୍ତକୁ ବହି ବି ଦେଉଛେ, ହରେକୃଷ୍ଣ କହୁଛେ ନା, ଭଗବାନଙ୍କ ନାମଟା କହୁଛେ ନା, ସେଠି ଯଦି ସଂକୀର୍ତ୍ତନ କରାଯାଉନି ନାମ କହୁଛେ ନା, ନାମଟା ରହିବ ସବୁଠୁ। ନା ନା, ଗୌଣ କାରଣ ନାହିଁ, ମାନେ ମହାପ୍ରଭୁ ଯେଉଁ ଆସ୍ୱାଦନ କରିଥିଲେ ସେଟା ତାଙ୍କର ଅନ୍ତରଙ୍ଗା କାରଣ, ଏଇଟା ହେଉଛି ବହିରଙ୍ଗା କାରଣ। ମାନେ ବହିରଙ୍ଗା କାରଣ, ଅନ୍ତରଙ୍ଗା କାରଣ ହେଉଛି ସିଏ ଯେଉଁ ତିନିଟା, ତାଙ୍କର ଯେଉଁ ତିନିଟା ବାଞ୍ଛା ଥିଲା ସେ ନିଜେ ଆସ୍ୱାଦନ କରିବା ପାଇଁ ସେଟା ଆସିଥିଲେ, ହେଲା ତାଙ୍କର ସ୍ୱବାସନା। ଆଉ ଭଗବାନଙ୍କ ସ୍ୱବାସନା ରହିବ ନା, ଆମର କ'ଣ ଅଛି ନା? ଆମର ତ ହେଉଛି ଆମେ ତାଙ୍କୁ ସ୍ୱଦେବା। ବହିରଙ୍ଗା କାରଣ ହେଉଛି ଜୀବନ କଲ୍ୟାଣ। ପୁଣି ଆମେ ଆଜି ଶୁଣିଲେନି କି, ନହେଲେ ଭଗବାନ ତାଙ୍କ ପୋଜିସନଟା ହରାଇ ଦେବେ ଯେ ଜଗତର କିଛି କଲ୍ୟାଣ ନ କରିବି। ସୁହୃଦଙ୍କ ସର୍ବଭୂତାନାଙ୍କ ନିଜେ କହିଛନ୍ତି ଭଗବଦ୍ଗୀତାରେ, ଆଜି ଜୀବର କିଛି ମଙ୍ଗଳ ନ କରିବେ ତାହେଲେ ଲୋକ ତାଙ୍କୁ କହିବେ ନା ଭଗବାନ ଓଲିଏ? ସେଟା ବିଚାର ସେୟା। ତେଣୁ ଯଦି ଜୀବର ମଙ୍ଗଳ ଚାହୁଁଛନ୍ତି ତାହେଲେ ସବୁଠୁ ମଙ୍ଗଳ କିଏ କରିଛନ୍ତି? ମହାପୁରୁ ଆସି କରିଛନ୍ତି। ମହାପୁରୁ ନିଜେ ଆସ୍ୱାଦନ କରିଛନ୍ତି, ନିଜେ ଯେମିତି ଉନ୍ନତ ରସକୁ ଆସ୍ୱାଦନ କରିଛନ୍ତି, ଜୀବମାନଙ୍କ ପାଇଁ ମଧ୍ୟ ସେଭଳି ଉନ୍ନତ ରସକୁ ଦେଇଛନ୍ତି, ଅଲଗା କୌଣସି ଅବତାର ଦେଇନାହାନ୍ତି ସେ ରସ। ତେଣୁ ସବୁଠୁ ପରମ ମଙ୍ଗଳ କରିଦେଇଛନ୍ତି ମହାପୁରୁ ଜୀବମାନଙ୍କ ପାଇଁ। ଠିକ୍ ଅଛି, ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷା।